भागवतम दशम स्कंद छियालीस अध्याय श्लोक 48 10:46-48 अक्रूरः आगतः किंबा अक्रूरः आगतः किंबा जह कंस स्यार्थ साधकः जह कंस स्यार्थ साधकः येन नीतो मधुपुरीं येन नीतो मधुपुरीं कृष्णं कमललोचनः कृष्णः कमललोचनः अक्रूरः आगतः किंबा यः कंस स्यार्थ साधकः येन नीतो मधुपुरीं कृष्णः कमललोचनः अक्रूरागतः किंबा यः कंस स्यार्थ साधकः येन नीतो मधुपुरीं कृष्णः कमललोचनः हरे कृष्ण ଆମେ ଆପଣମାନଙ୍କୁ ସବୁ ନେଇଯାଉଛୁ ନନ୍ଦଗାଓଁକୁ ବର୍ତ୍ତମାନ ସେଠି ଯେଉଁ ରାତିରେ କଥା ହେଲେ ଉଦ୍ଧବ ଏବଂ ନନ୍ଦ ମହାରାଜ ତା ପରଦିନ ଭୋରୁ ଭୋରୁ ଉଦ୍ଧବ ଯାଇଲେ ସ୍ନାନ କରିବା ପାଇଁ ସ୍ନାନ ଶୌଚ କରିବା ପାଇଁ ସେହି ସମୟରେ ସକାଳ ସୂର୍ଯ୍ୟର କିରଣ ଅରୁଣ କିରଣ ଲାଲ ବର୍ଣ୍ଣର କିରଣ ଯେତେବେଳେ ପଡ଼ିଲା ନନ୍ଦଗାଓଁରେ ଯେଉଁ ଉଚ୍ଚା ସ୍ଥାନରେ ରହିଛନ୍ତି ନନ୍ଦରାଜଙ୍କର ଯେଉଁ ରହିଛି ଆଳୟ ସେଇଠି ଯେଉଁ ସୁନାର ରଥ ରହିଛି ବିଲକ୍ଷଣ ରଥ ସେଠି ସୁନା ଚିକି କରୁଛି ତେଣୁ ଆସି ଲୋକମାନେ ବ୍ରଜବାସୀମାନେ ସବୁ ଦେଖୁଛନ୍ତି ରଥଟା କେଉଁଠୁ ଆସିଲା କାହାର ଏ ରଥ ଏଇଭଳି ସବୁ ଚିନ୍ତା କରୁଛନ୍ତି ଏଇଠି କଥା ମୁଁ ବିଶ୍ରାମ ଦେଇଥିଲେ ଆଜି ସେଇଠୁ ଆରମ୍ଭ କଥା କହିବା ତେଣୁ ସେମାନେ କ'ଣ କଥା ହେଉଛନ୍ତି ଅଭ୍ରୁବନ ଅଭ୍ରୁବନ ମାନେ କହିଲେ କ'ଣ ସବୁ କହିଲେ ଯଦି ପରିକିତ ମହାରାଜ ଚିନ୍ତା କରି କ'ଣ ସେମାନେ କହିଲେ ନା ଏଇ କଥା କହିଲେ ଅକ୍ରୂର ଆଗତ କିମ୍ବା କ'ଣ ଅକ୍ରୂର ଆସିଗଲା କି ଅକ୍ରୂର ଆଗତ କିମ୍ବା ଯହ କଂସ ସ୍ୱାର୍ଥ ସାଧକ ଯେଉଁ ଆସିଥିଲା ଅକ୍ରୂର ନେଇକି ଯାଇଥିଲା କୃଷ୍ଣ ଏବଂ ବଳରାମକୁ ନେଇକି ଚାଲିଯାଇଥିଲା କଂସର କଂସସ୍ୟ ଅର୍ଥ ସାଧକ କଂସର ତାର କାର୍ଯ୍ୟ ପାଇଁ ଯାଇଥିଲା ନେଇଥିଲା କୃଷ୍ଣ ବଳରାମକୁ ନେଇଥିଲା ଯେନ ନିହିତ ମଧୁପୁରୀ ଯିଏ ମଧୁପୁରୀ ମଧୁପୁରୀ ଶବ୍ଦ ବ୍ୟବହାର କରାଗଲା ମଧୁପୁରୀ ମଥୁରା କୁହାଗଲା ନାହିଁ ମଧୁପୁରୀ ବୋଲି କୁହାଗଲା ଯେନ ଯାହାଙ୍କ ଦ୍ୱାରା ତାଙ୍କୁ ନିଆଯାଇଥିଲା ମଧୁପୁରୀକୁ ନିଆଯାଇଥିଲା କୃଷ୍ଣ କମଳ ଲୋଚନ କୃଷ୍ଣକୁ ନେଲେ କମଳ ଲୋଚନ ବଳରାମଙ୍କୁ ମଧ୍ୟ ନେଇଥିଲେ କିନ୍ତୁ କୃଷ୍ଣ କମଳ ଲୋଚନ କହିଲେ ସୁନ୍ଦର ଯାହାଙ୍କ ନୟନ ପଦ୍ମଭଳି ନୟନ ସୁନ୍ଦର ପୂର୍ବରୁ ଯେଉଁ କହୁଥିଲେ କୃଷ୍ଣ ଗୁଣଗାନ କରୁଥିଲେ ଆମର ଜଣେ ଆଚାର୍ଯ୍ୟ କହିଥିଲେ ସନାତନ ଗୋସ୍ୱାମୀ କହୁଥିଲେ ତାଙ୍କର ସୌନ୍ଦର୍ଯ୍ୟ ଗାନ କରୁଥିଲେ କାରଣ ରାଜବ ଲୋଚନ ସେଠି କୁହାଯାଉଥିଲା ରାଜବ ଲୋଚନ ଆଜି ସେମାନେ କହୁଛନ୍ତି କମଳ ଲୋଚନ ତେଣୁ ଏ ଯେଉଁ ସେମାନେ କଥା ହେଉଛନ୍ତି ଏଥିରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବ୍ରଜକସୁ ସେ କହୁଛନ୍ତି ସକ୍ରୋଧ ମାହୁ ଅକ୍ରୂର ଇତି କ୍ରୋଧରେ କହୁଛନ୍ତି ଏଇଟା କ୍ରୋଧରେ କହୁଛନ୍ତି ବିଶେଷ ଭାବରେ କ୍ରୋଧ ସେଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଉଭୟ ଗୋପ ଏବଂ ଗୋପୀମାନେ ସବୁ ଥିଲେ ଆଉ ଜଣେ ଆଚାର୍ଯ୍ୟ କହୁଥିଲେ କେବଳ ଗୋପୀମାନେ ଥିଲେ ଯାହା ବି ହଉ ବ୍ରଜକସ ବୋଲି କୁହାଯାଇଛି ବ୍ରଜବାସୀମାନେ ତେଣୁ ସେମାନେ ସକ୍ରୋଧ ମାହୁ କ୍ରୋଧର ସହିତ କହୁଛନ୍ତି ଅକ୍ରୂର ଆସିକି ନାହିଁ ଜାଣିନାହାନ୍ତି କିନ୍ତୁ କ୍ରୋଧ ଆସିଗଲା ତାଙ୍କର କ୍ରୋଧ ଆସିଗଲା କାରଣ ସେ ନେଇଯାଇଛନ୍ତି କୃଷ୍ଣ ବଳରାମକୁ ନେଇଯାଇଥିଲେ ଅକ୍ରୂର ଆସିକରି ଅକ୍ରୂର କିଏ ତାଙ୍କ ନାଁ ଦେଲା ପ୍ରକୃତ ସେ କ୍ରୂର ବ୍ୟକ୍ତି ଏଇଭଳି ଭାବେ ସବୁ କଥା ହେଇଥିଲା ଆଗରୁ କୁହାଯାଇଛି ସେସବୁ ତେଣୁ ବର୍ତ୍ତମାନ କ୍ରୋଧ ଆସିଗଲା ଅକ୍ରୂର କଥା ଚିନ୍ତା ପଡ଼ିଗଲା କାରଣ ଏଇ ରଥରେ ସେ ଆସିଥିଲେ ଅକ୍ରୂର ଆସିଥିଲେ କୃଷ୍ଣ ବଳରାମକୁ ନେଇଯାଇଥିଲେ ବେଶୀ ଦିନ ନୁହଁ ଅଳ୍ପ କିଛି ମାସ ତଳର ଘଟଣା ଦୁଇ ତିନି ମାସ ତଳର ଘଟଣା ତେଣୁ ତାଙ୍କର କ୍ରୋଧ ଆସିଗଲା ରଥକୁ ଦେଖିକିରି ଏଇ ରଥରେ ନେଇଯାଇଥିଲେ କୃଷ୍ଣ ବଳରାମକୁ ଅର୍ଥ ସାଧିତା କହିଲେ अर्थं साधितवान इति सह। अर्थ साधित कहले कौन ना कृष्णकर कंसर स्वार्थ साधक कृष्ण को नहीं जाइए कृष्ण कंसर स्वार्थ अर्थ साधक कंस चाहूँ हत्या करने सब पर व्यवस्था कर दैव जगे से कंस आम सीना जानूँ से भगवान बोली कि ब्रजवासी मैंने कौन जानूँ भगवान बोली सी जानूँ सी हो नारायण सम गुण ही भगवान भाई गुण रही तेणु पुणी कौन कंस कंसर अर्थ साधक बोले पुणी कौन आगे आसला कि से अक्रूर कौन आम पुण्य हम ना कौन आप श्लोक कह कथा जाऊ ये श्लोक सनातन गोस्वामी कह कृष्ण शब्द जो व्यवहार करागला गोपी मैंने कौन एक कथा कृष्ण कमल लोचन कृष्ण कहार भाव हूँ परमानंद घन मूर्ति कृष्ण परमानंद आनंद प्रदान करती कृष्ण शब्द अर्थ हूँ यहाँ अनेक शब्द रही कृष्णर अर्थ कृष हूँ भूवाचक आम जी भूमि रही सब प्रकार फसल उत्पन्न होती कृष कृषि हूँ कृष शब्द से भू कृष भूवाचक भूमि ण हूँ निवृत्ति निवृत्ति कहला आनंद ये कृष्ण एभली भूमि जो खेला आनंद ही उत्पन्न हे आनंद उत्पन्न हे कृष्ण कृष्ण शब्द अर्थ होता कृष्ण आनंद आनंद उत्पन्न हे कृष्ण कहले आनंद परमानंद घन मूर्ति नाम आनंद रही मूर्ति किभली नई थ परमानंद खाली आनंद नुह परमानंद घन घन मूर्ति सीए अस्मत् प्राणेश्वर आमर हो प्राणेश्वर ये गोपी मैंने कौन सनातन गोस्वामी कही गोपी मैंने आसते बोली प्राणेश्वर प्राणर ईश्वर सीए किंच कमलोचन इति कमलोचन कहार उद्देश्य कौन कृष्ण कहले आम प्राणेश्वर परमानंद घन मूर्ति से आम प्राणेश्वर कमलोचन कहले दृष्टि मात्रेण सर्वताप पहारिकम अभिप्रेतम केवल जदि से दृष्टिपात करदे तुम उपरे दृष्टि मात्रेण सर्वताप अपहारित समस्त किसी ताप को दूर करदे ये रही कमल लोचन पद्म पद्म सहित तुलना कर श्रीमद गौरगंद सिंह महाराज रचना लिखी गोटे टपिक गोटे श्रीगुरु चरण पद्म पद्मर के रही महात्म्य पद्मर के महात्म्य रही पद्म सहित कहीं तुलना कला गुरु पाद को पद्म सहित कहीं तुलना करागला से लिखी लिखी पद्म कहले पद्मर बहुत प्रकार रही तार भैल्यू सब रही पद्म कौन ना पद्म मधु गोटे रही पद्म मधुटा सब फूल मधु रही पद्म मधु हूँ श्रेष्ठ मधु तुमर जदि कि रोग हो भल हो आयुर्वेदिक शास्त्र से पद्म मधु सेवन करने कहे मधुर बहुत उपकारिता रही पद्म मधु हूँ श्रेष्ठ मधु पद्म मधु तापर विशेष भाव पद्म प्रति आकर्षित हुए किए ना भ्रमर भ्रमर पद्मपति आकर्षित हुए सी अन्य सब फूल प्रति आकर्षित हुए तार गंधपति आकर्षित हुए जमी केतकी केतकी गंध मत बहुत उन्नत गंध बहुत सुंदर बहुत सुवास तार रही किंतु केतक फूल को जो जाए से फूल आग्रहण करने से गंध जो रही सुगंधी को आग्रहण करने से तार कंटार सब पंख फंख सब छिंडी जाए छिंडी जाए किंतु जो पद्म फूल आस बसे बहुत आनंद से प्राप्त हुए कौन कंटा फटा ना कि ना बहुत आनंदित तो हुए से भाव में पद्मर बहुत कथा रही तेणु ये कमल लोचन सर्वताप अपहारितापर आम त्रितापर दग्धभूत हो कमल लोचन कहले ये दृष्टि मात्रेण केवल जब तुम पर दृष्टि पड़गला सब ताप को हरण करेंगे त्रिताप हरत्वम भगवान दृष्टि शक्ति रही तेणु आमर भागवत भगवान अभिन्न रूप सी मत से भाव ताप को हरण करुँच भागवत कहगला आरंभ में श्रीमद भागवते ଧର୍ମ ପ୍ରଜିତ କୈତପୁତ୍ର ପରମ ନିର୍ମତ ଶରଣାଂ ସଦାଂ ବେଦ୍ୟମ ବାସ୍ତମ ମତ ବସ୍ତୁ ଶିବଦମ ତାପତ୍ର ଉନ୍ମିଳନମ ତାପତ୍ର ଉନ୍ମିଳନମ ତାପତ୍ରୟ ସମସ୍ତେ ତୀର୍ଥାବରେ ଦଗ୍ଧୀଭୂତ ହେଉଛନ୍ତି ବିଶେଷ ଭାବରେ ବର୍ତ୍ତମାନର ଅବସ୍ଥା ଯାହା ହୋଇଛି ସମସ୍ତେ ତୀର୍ଥାବରେ ଦଗ୍ଧୀଭୂତ ହେଉଛନ୍ତି ଏ ତାପତ୍ରକୁ ଉନ୍ମିଳନ କେମିତି ହେବ ଭାଗବତମ ଏ ଭାଗବତମ ରଚନା କରି ଯିଏ ରଚନା କଲେ ସେ ଆଡ଼ଭର୍ଟାଇଜମେଣ୍ଟ କରିଦେଲେ ମଙ୍ଗଳାଚରଣରେ କରିଦେଲେ ଇଏ ଭାଗବତମ ଶାସ୍ତ୍ର ଏଭଳି ଇଏ ହେଉଛି ବସ୍ତୁ ନିର୍ଦ୍ଦେଶ ଅସ୍ତ୍ର ଅସ୍ତ୍ର ଶବ୍ଦ ତିନି ଥର ବ୍ୟବହାର କରାଗଲା ଏଠି ମଙ୍ଗଳାଚରଣ ହେଉଛି ତିନି ପ୍ରକାର ମଙ୍ଗଳାଚରଣ ଗୋଟେ ହେଉଛି ଆଶୀର୍ବାଦ ଗୋଟେ ହେଉଛି ନମସ୍କାର ଆଉ ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର କ'ଣ ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର ଏଠି ବସ୍ତୁ ନିର୍ଦ୍ଦେଶ କରାଯାଏ ତିନି ଥର ଅସ୍ତ୍ର ଶବ୍ଦ ବ୍ୟବହାର କରାଯାଇଛି ଧର୍ମ ପ୍ରଜିତ କୈତବୋତ୍ର କୈତବ ଧର୍ମକୁ ବାଦ ଦିଆଯାଇଛି ଭଗବତ ଗୀତାରେ ଅନ୍ତିମରେ ଭଗବାନ କହିଲେ ଶ୍ରେଷ୍ଠ ଧର୍ମ ସର୍ବଧର୍ମାନ୍ ପରିତ୍ୟଜ୍ୟ ଭଗବତ ଗୀତା ଯେଉଁ ହେଇଛି ଆରମ୍ଭରେ କୈତବ ଧର୍ମ ବିଷୟରେ କୁହାଗଲା ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ଯାହା ସବୁ ଧର୍ମ ସବୁ କୁହାଗଲା କୈତବ ଧର୍ମ ଅନ୍ତିମରେ କହିଲେ ଶ୍ରେଷ୍ଠ ଧର୍ମ ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି ସେ ଧର୍ମକୁ ଅନ୍ତିମରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ସବୁ ଧର୍ମକୁ ତ୍ୟାଗ କର ତେଣୁ ତାହେଲେ କ'ଣ କେଉଁ ଧର୍ମ ତ୍ୟାଗ କଲେ କ'ଣ କରିବା ଆମେ ନା ମାମ୍ ଏକଂ ଶରଣଂ ବ୍ରଜ ମାମ୍ ଶରଣଂ ବ୍ରଜ କହିଥିଲେ ବି ହେଇଥାନ୍ତା କିନ୍ତୁ ମାମ୍ ଏକଂ ଏକମାତ୍ର ମୋର ଶରଣରେ ଯାଅ ବ୍ରଜ ଶବ୍ଦ ବ୍ୟବହାର କରାଗଲା ଆମେ କହିଥିଲୁ ସେଦିନ ଶ୍ରୀଶ୍ରୀମନ୍ତ ଗୌର କୁହନ୍ତି ସେ ମହାରାଜ କହନ୍ତି ଭଗବାନ ଯେତେବେଳେ ଏ ଶବ୍ଦଟି କହୁଛନ୍ତି ସେତେବେଳେ ତାଙ୍କର ବ୍ରଜବାସୀମାନଙ୍କ କଥା ମନେ ପଡ଼ିଯାଇଛି ବ୍ରଜ ଶବ୍ଦ ବ୍ୟବହାର କରାଗଲା ମାମ୍ ଏକଂ ଶରଣଂ ବ୍ରଜ ତେଣୁ ଆଉ ସବୁ ଧର୍ମ ତ୍ୟାଗ କରିଦେବା ଦେବତାମାନଙ୍କର ପୂଜା ପୂଜି ଇତ୍ୟାଦି ଯଦି ତ୍ୟାଗ କରିଦେବା ସେମାନେ ଆମ ଉପରେ କ୍ରୋଧ କରିବେ ନା ନା ସେଇଟା ପାପ ହୋଇଯିବ ନା ନା ମୁଁ ସେସବୁ ପାପରୁ ମୁକ୍ତ କରିଦେବି ତୁମକୁ ଅହମ୍ ତ୍ୱାଂ ସର୍ବ ପାପ ବି ମୋକେଇସାମି ତେଣୁ ସାଧାରଣ ଲୋକ ଭଳି ଅର୍ଜୁନ ନ୍ୟାୟ ଅର୍ଜୁନ ଚିନ୍ତା କରୁଛନ୍ତି ଅଭିନୟ କରୁଛନ୍ତି ଚିନ୍ତା କରୁଛନ୍ତି କରିବି ନା କରିବି ନା କରିବି ନା କରିବି ନାହିଁ କରିବି ନା କରିବି ଭଗବାନ କହିଲେ ମା ସୂଚ ତୁମେ ସୂଚନା କର ନା ଶୀଘ୍ର ନେଇଯାଅ ମୋର ଶରଣରେ ଯାଅ ଯେଉଁଠି ଭଗବତ ଗୀତା ସେଇଥିପାଇଁ ପ୍ରଭୁପାଦ ମହାରାଜ କହିଛନ୍ତି ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି ଭଗବତ ଗୀତା କେଉଁମାନଙ୍କ ପାଇଁ କୁହାଯାଇଛି ନା ଯେଉଁମାନେ କ'ଣ ଯେଉଁମାନେ ଉନ୍ନତ ନୁହନ୍ତି ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୟୀ ନ ଶ୍ରୁତି ଗୋଚରା ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ ତାଙ୍କର ସେମାନଙ୍କର ଅଧିକାର ନାହିଁ ଶ୍ରୁତି ବେଦର ଗୋଟେ ନାମ ହେଉଛି ଶ୍ରୁତି କାହିଁକିନା ଶୁଣିକିରି ମନେ ରଖୁଥିଲେ ସେଥିପାଇଁ ଶ୍ରୁତି ହେଇଛି ଶ୍ରୁତି ଗୋଚରା ତେଣୁ ସେ କ'ଣ କଲେ ଇତି ମହାଭାରତମ ମୁନୟା କୃପୟା ମୁନିନା କୃତମ ଇତି ମହାଭାରତ ସେଥିପାଇଁ ମହାଭାରତ ରଚନା କଲେ ଏମାନଙ୍କ ପାଇଁ ସେ ମହାଭାରତର ଗୋଟିଏ ପାର୍ଟ ଗୋଟିଏ ଗୋଟିଏ ପର୍ବରେ ଭୀଷ୍ମ ପର୍ବରେ 25-42 ଏ 18 ଅଧ୍ୟାୟରେ ଭଗବତ ଗୀତା କୁହାଗଲା ସାର ଜିନିଷଟା କୁହାଗଲା ସେଇଥିରେ ତେଣୁ ଏଇଟା ଏତେ ଉନ୍ନତ ଯେଉଁମାନେ ହୁଅନ୍ତି ତାଙ୍କ ପାଇଁ ଏଇଟା କୁହାଗଲା ତେଣୁ ଏଇଟା ହାଇସ୍କୁଲ ଷ୍ଟଡି ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠି ଭାଗବତ ଆରମ୍ଭ ହେଇଛନ୍ତି ଇଏ ହେଉଛି ସେଥିପାଇଁ ଗ୍ରାଜୁଏସନ୍ ଷ୍ଟଡି ବୋଲି କୁହାଗଲା ପ୍ରଭୁପାଦ ମହାରାଜ କହିଲେ ତେଣୁ ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ଭାଗବତ ଆରମ୍ଭରେ ସେ କଥା କୁହାଗଲା ଧର୍ମ ପ୍ରଜିତ କୈତବୋତ୍ର କୈତବ ଧର୍ମ ଧର୍ମ ଅର୍ଥ କାମ ମୋକ୍ଷ ପର୍ଯ୍ୟନ୍ତ ହେଉଛି କୈତବ ଧର୍ମ ସାଧାରଣତଃ ଲୋକମାନେ ଭାବନ୍ତି ଧର୍ମ କହିଲେ ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରି ପୁରୁଷାର୍ଥ ଏଇଟା ହେଉଛି ପ୍ରକୃତ ଧର୍ମ ନା ଏଇଟା ହେଉଛି କୈତବ ଧର୍ମ ମୋକ୍ଷ ପର୍ଯ୍ୟନ୍ତମ ନିରସ୍ତମ ପ୍ରଶବ୍ଦେନ ଶ୍ରୀଦ୍ୱସ୍ୱାମୀ କହୁଛନ୍ତି ପ୍ରଶବ୍ଦେନ ମୋକ୍ଷ ପର୍ଯ୍ୟନ୍ତମ ନିରସ୍ତମ ମୋକ୍ଷକୁ ମଧ୍ୟ କୈତବ ଧର୍ମ ବିଷୟରେ କୁହାଯାଇଛି ସବୁ ପ୍ରଭୁପାଦ ମହାରାଜ ଯେମିତି ଆମେ ଝାଡ଼ୁ ଦେଇ ସଫା କରୁଛେ ମନ୍ଦିରକୁ ସଫା କରୁଛୁ ଝାଡ଼ୁ ଦେଇକରି ସେହିଭଳି ଭାବରେ ବାସୁଦେବ ଝାଡ଼ୁ ଦେଇ ସଫା କରିଦେଲେ ଯେତେ କୈତବ ଧର୍ମ ଅଛି ପ୍ରଜିତ ସଫା କରିଦେଲେ କେବଳ ଶୁଦ୍ଧ ଧର୍ମକୁ ବର୍ଣ୍ଣନା କରାଯାଇଛି ଭାଗବତମରେ ଧର୍ମ ପ୍ରଜିତ କୈତବୋତ୍ର ଅତ୍ର ଶବ୍ଦ ବ୍ୟବହାର କରାଯାଇଛି କାହିଁକି ବିଶ୍ୱନାଥ ଠାକୁର କହିଲେ ନାନ୍ୟତ୍ର ଆଉ କେଉଁଠି ନାହିଁ ବହୁତ ଶାସ୍ତ୍ର ରହିଛି ବେଦ ଉପନିଷଦ ପୁରାଣ ଇତ୍ୟାଦି ବହୁତ ଶାସ୍ତ୍ର ରହିଛି କିନ୍ତୁ କୈତବ ଧର୍ମ ସେଥିରେ ବାଦ ଦିଆଯାଇ ନାହିଁ ଧର୍ମ ପ୍ରଜିତ କୈତବ ଅତ୍ର ସେଥିପାଇଁ ଏ ପ୍ରଥମ କୁହାଗଲା ଅତ୍ର ତାପରେ ଧର୍ମ ପ୍ରଜିତ କୈତବ ଅତ୍ର ପରମ ନିର୍ମତ ଶରଣାଂ ସତାମ ଇଏ ଯେଉଁ ରହିଛନ୍ତି ଭୌତିକ ଜଗତ କହିଲେ ନିର୍ମତ୍ସର ମତ୍ସରତା, ଭୌତିକ ଜଗତ କହିଲେ ମତ୍ସରତା ରହିଛି, ମତ୍ସରତା କହିଲେ ପରର ଉତ୍କର୍ଷ ଅସହନ, ପର ଯଦି ଆଉ ଟିକିଏ ଉନ୍ନତ ଆମେ କରିଦେଲେ ଆମେ ସହିପାରିବା ନାହିଁ, ଇଏ ହେଉଛି ମତ୍ସରତା। ତେଣୁ ଯେଉଁମାନେ ମତ୍ସରତାରେ ଅଛନ୍ତି ସେମାନେ ବୁଝିପାରିବେ ନାହିଁ ଭାଗବତ, ତାକୁ ଆନନ୍ଦ ଲାଗିବ ନାହିଁ, ମତ୍ସରତାରେ ରହିଛନ୍ତି ସେମାନେ। ତେଣୁ ଏଠି କୁହାଗଲା ପରମ ନିର୍ମତ, ଖାଲି ନିର୍ମତ୍ସର ନୁହଁ, ପରମ ନିର୍ମତ୍ସର ଯେଉଁମାନେ ସେମାନେ ଏଟାକୁ ଆସ୍ୱାଦନ କରିପାରିବେ। ପରମ ନିର୍ମତ୍ସରଣା ସତାଙ୍ଗ, ଭଗବାନ ହେଉଛନ୍ତି ସତ୍, ତାଙ୍କର ଯେଉଁ ଶରଣରେ ଯିବେ ସେମାନେ ହେଉଛନ୍ତି ସତାଙ୍ଗ, ପରମ ନିର୍ମତ୍ସରଣା ସତାଙ୍ଗ। ବେଦ୍ୟମ ବାସ୍ତବ ମତ୍ର ବସ୍ତୁ, ଏଠି ଅତ୍ର ଆଉ ଥରେ କୁହାଗଲା ବେଦ୍ୟମ ବାସ୍ତବ, ବାସ୍ତବ ବସ୍ତୁ ଭଗବତ ଗୀତାରେ ଯେମିତି ଭଗବାନ କହିଲେ କ'ଣ ବେଦେଶ ସର୍ବେ ହି ରହମେବ୍ୟ ବେଦ୍ୟୋ, ସମସ୍ତ ବେଦରେ ମୁଁ ହେଉଛି ଜ୍ଞାତବ୍ୟ ବସ୍ତୁ, ଜ୍ଞାତବ୍ୟ ବସ୍ତୁ ବେଦ ଆମ ବେଦ୍ୟୋ। ତେଣୁ ବେଦ୍ୟମ ବାସ୍ତବ, ବାସ୍ତବ ବସ୍ତୁ ଏଥିରେ ଅତ୍ର ବେଦ୍ୟ, ଏଇଟା ଜାଣିବା ଭାଗବତମ ଶାସ୍ତ୍ର ଦୁଇଥର ଅତ୍ର କୁହାଗଲା ବେଦ୍ୟ। ଏବଂ ଇଏ କହିଲେ ବିଶ୍ୱନାଥ ଚକୁର ଠାକୁ କହିଲେ ନାନ୍ୟତ୍ର, ଆଉ କେଉଁଥିରେ ନାହିଁ, ଅନ୍ୟ ବହୁତ ଶାସ୍ତ୍ର ରହିଛି କିନ୍ତୁ ସେଥିରେ ବାସ୍ତବ ବସ୍ତୁ ଜାଣିହେବ ନାହିଁ। ଅତ୍ର ଅତ୍ରୈବ ଈଶ୍ୱର ଅବରୁଦ୍ଧ ନାନ୍ୟତ୍ର, ଯେଉଁ ରହିଲା ବେଦ୍ୟମ ବାସ୍ତବ ମତ୍ର ବସ୍ତୁ ଶିବଦମ ତାପତ ଉନ୍ମିଳନ, ଶିବଦମ ଭାଗବତମ ହେଉଛି କି ଶାସ୍ତ୍ର, ଶିବଦମ ମଙ୍ଗଳ ପ୍ରଦାନ କରିବ, ଅମଙ୍ଗଳକୁ ସବୁ ହରଣ କରିବ, ଶିବଦମ ତାପତ୍ରୟ ଉନ୍ମିଳନମ ତ୍ରିତାପକୁ ଦୂର କରିଦେବ। ଏଠି କହିଲେ ସେ କଥା ସେ କହିଲା କମଳ ଲୋଚନ କହିଲେ ତୁମର ତ୍ରିତାପକୁ ସେ ଦୂର କରିଦେବେ, କୃଷ୍ଣ କମଳ ପତ୍ରାକ୍ଷ, କୃଷ୍ଣ କମଳ ଲୋଚନ, କେବଳ ଦୃଷ୍ଟି ମାତ୍ର ନା ତୁମର ତ୍ରିତାପକୁ ସେ ଦୂର କରିଦେବେ। ଏଇଥିପାଇଁ ସେଥିପାଇଁ ଏଠି ମୋତେ କୁହାଗଲା ତ୍ରିତା ତାପତ୍ର ଉନ୍ମିଳନମ, ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ବର୍ତ୍ତମାନ ଅବସ୍ଥାରେ ମଧ୍ୟ ସେଇଭଳି ଭାବେ ରହିଛି, ସମସ୍ତେ ତ୍ରିତାପ ଦଗ୍ଧୀଭୂତ ହେଉଛନ୍ତି ସାରା ପୃଥିବୀ। ଆମେ ସେଦିନ କହିଲେ ଖାଲି ଭାରତବର୍ଷର ଷ୍ଟାଟିଷ୍ଟିକ୍ସ ନେଲେ 130 କୋଟି, କିନ୍ତୁ ଭାରତବର୍ଷର ଯେଉଁ ସମଗ୍ର ପୃଥିବୀର ଜନସଂଖ୍ୟାକୁ ଯଦି ନେବା 300 କୋଟି ନା କେତେ ରହିଛି, 700 କୋର, 700 କୋରରୁ ଗୋଟିଏ ଲୋକ ପାଇବା ନାହିଁ ଯିଏ କହିବ ମୁଁ ଦୁଃଖ ପାଇଁ ଚେଷ୍ଟା କରୁଛି, ସମସ୍ତେ ସୁଖ ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି, ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି। କିନ୍ତୁ ଇଏ ଭାଗବତ ଶାସ୍ତ୍ର ଏଭଳି ତାପତ୍ରକୁ ଉନ୍ମିଳନ କରିଦେବ, ଉନ୍ମିଳନ କହିଲେ କ'ଣ ପୁରା ଓପାଡ଼ି ପକାଇବ, ଆଉ କିଛି ରହିବନି ଭିତରେ, କିଛି ରହିବ ନାହିଁ, ଉନ୍ମିଳନ କରିଦେବ, ଓପାଡ଼ି ଦେବ ପକାଇବ ସିଏ ଉନ୍ମିଳନ, ତାପତ୍ର ଉନ୍ମିଳନ। ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରେରୀଶ୍ୱର, ଏ ଯେଉଁ ଭାଗବତମ ରହିଛି ମହାମୁନି କୃତେ, ବ୍ୟାସଦେବ କ'ଣ ଲେଖିବେ କି ମହାମୁନି କୃତେ ବୋଲି ନିଜକୁ କହିବେ କି ମହାମୁନି, ବ୍ୟାସଦେବ ରଚନା କରୁଛନ୍ତି ସେ ମହାମୁନି କୃତେ କହିଲେ ନାରାୟଣ, ନର ନାରାୟଣ ତାଙ୍କଠାରୁ ଆସିଛି ଜ୍ଞାନ, ନର ନାରାୟଣ ମହାମୁନି କୃତେ କିମ୍ବା ପରେରୀଶ୍ୱର, ଆଉ କିଏ ଈଶ୍ୱର ଅଛନ୍ତି ଭାଗବତ ଛଡ଼ା, ଆଉ କିଏ ଆମର ଈଶ୍ୱର ଅଛନ୍ତି ପରେରୀଶ୍ୱର। ସଦ୍ୟ ସଦ୍ୟ କହିଲେ ସାଙ୍ଗେ ସାଙ୍ଗେ ସଦ୍ୟ ହୃଦୟ ଅବରୁଦ୍ଧ ତତ୍ର, ହୃଦୟରେ ଅବରୁଦ୍ଧ ହେଇଯିବେ ସେ ଭଗବାନ ଅତ୍ର, ପୁଣି ଆଉ ଥରେ କୁହାଗଲା ତୃତୀୟ ଥର ପାଇଁ କୁହାଗଲା ଅତ୍ର। ତେଣୁ ନାନ୍ୟ ସଦ୍ୟ ହୃଦୟ ଅବରୁଦ୍ଧ ତତ୍ର ପୃଥିବୀ ସୁଶ୍ରୁଷୁଭି ତତ୍କ୍ଷଣାତ୍, ପୃଥିବୀ ଯେଉଁମାନେ ସେଠି କୃତି ରହିଛି ସେମାନେ ଏଇଟାକୁ ପାଠ କରିବେ, ସୁଶ୍ରୁଷୁଭି ସୁନ୍ଦର ଭାବରେ ଶ୍ରବଣ କରିବା, ଏଇ ଶ୍ରବଣ କରିବା ହେଉଛି ଏ ସେବା, ଭାଗବତର ସେବା ହେଉଛି ଶ୍ରବଣ କରିବା, ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ନାହିଁ, ସେବା କରିବା ପାଇଁ କୋଟି କୋଟି ଟଙ୍କା ଦେବାକୁ ପଡ଼ିବ ନାହିଁ, କେବଳ ଶ୍ରବଣ କରିବ, କର୍ଣ୍ଣ ଦେଇଛନ୍ତି ସେ କର୍ଣ୍ଣ ମାଧ୍ୟମରେ ଶ୍ରବଣ କଲେ ସେବା ହୋଇଗଲା ଭାଗବତମର। ସୁଶ୍ରୁଷୁଭି ତତ୍କ୍ଷଣାତ୍, ତତ୍କ୍ଷଣାତ୍ ମାନେ ସାଙ୍ଗେ ସାଙ୍ଗେ, ଡେରି ହେବ ନାହିଁ, ତତ୍କ୍ଷଣାତ୍ ଏ ଭାଗବତ ଶାସ୍ତ୍ର ଏଭଳି। ତେଣୁ ଏହି ଶ୍ଳୋକରେ ଭାଷ୍ୟରେ ବିଶ୍ୱନାଥ ଚକୁର ଠାକୁର କହିଲେ ଅତ୍ର ଅତ୍ର ଏବ ଈଶ୍ୱର ଅବରୁଦ୍ଧ ଅବରୁଦ୍ଧତେ, ଏଇଥିରେ କେବଳ ଏଇଥିରେ ହିଁ ଭଗବାନ ଅବରୁଦ୍ଧ ହେବେ, ତୁମର ହୃଦୟରେ ରହିଯିବେ, ନା ଅନ୍ୟତ୍ର ଅନ୍ୟ କୌଣସି ଶାସ୍ତ୍ରରେ ନୁହଁ, ଅନ୍ୟ କୌଣସି ଶାସ୍ତ୍ରରେ ନୁହଁ, ହଜାର ହଜାର ଶାସ୍ତ୍ର ରହିଛି, ପ୍ରଭୁ ବ୍ୟାସଦେବ ବହୁତ ଶାସ୍ତ୍ର ରଚନା କରିଛନ୍ତି, ବହୁତ ଶାସ୍ତ୍ର ଲକ୍ଷ ଲକ୍ଷ କୋଟି କୋଟି ଶ୍ଳୋକ ଅଛନ୍ତି, ବହୁତ ଶାସ୍ତ୍ର ରହିଛି, କିନ୍ତୁ ନା ଅନ୍ୟତ୍ର ନ ଅନ୍ୟ ଅତ୍ର, ସେଥିପାଇଁ ଅତ୍ର କୁହାଗଲା ନ ଅନ୍ୟ ଅନ୍ୟତ୍ର, ଅନ୍ୟ ଆଉ କେଉଁଠି ନାହିଁ, କେବଳ ଅତ୍ର ନ ଅନ୍ୟତ୍ର। ଅତ୍ରୈବ ବାସ୍ତବ ବସ୍ତୁ ବେଦ୍ୟମ ନାନ୍ୟତ୍ର ଅତ୍ରୈବ ଏଇ ଅତ୍ରୈଟା ଏଇଟାରେ ନିଶ୍ଚିତ ଏବ ଅତ୍ରୈବ ଖାଲି ଅତ୍ରକୁ କ'ଣ ଏବ ଅତ୍ରୈବ କ'ଣ ଅତ୍ରୈବ କ'ଣ ନା ବାସ୍ତବ ବସ୍ତୁ ଜାଣିବାଟା ଏତେ ସହଜ ନୁହଁ। ଆମେ ଭାବିବା କ'ଣ ନ୍ୟୁଜ୍ ପେପର ଯାହା କୁହାଯାଉ ସେଇଟା ବାସ୍ତବ ବସ୍ତୁ, ସେଇଟା 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 ଏତେ ସହଜ ଜିନିଷ ନୁହଁ ଜାଣିବା ବାସ୍ତବ ବସ୍ତୁ କେଉଁଟା। ସେସବୁ ଅବାସ୍ତବ ବସ୍ତୁ ଆମକୁ ଲାଗୁଛି ବାସ୍ତବ ଭଳି ଅବାସ୍ତବଟା ବାସ୍ତବ ଭଳି ଲାଗୁଛି, କାରଣ ମାୟା ଜଗତରେ ଆମେ ରହିଛେ। ଯାହା କୁହାଯାଉଛି ସବୁ ବାସ୍ତବ ଭଳି ଲାଗୁଛି, କିନ୍ତୁ ନା ସେଇଟା ହେଉଛି ଅବାସ୍ତବ। ବାସ୍ତବ ବସ୍ତୁ ହେଉଛି ଏଇ ଅତ୍ରୈବ, ଏଇଠାରେ ହିଁ କେବଳ ବାସ୍ତବ ବସ୍ତୁ ବେଦ୍ୟମ ନାନ୍ୟତ୍ର, ଆଉ କେଉଁଠି ନାହିଁ। ତିନିଥର କୁହାଗଲା ନା ନାନ୍ୟତ୍ର ଅତ୍ରୈବ ପ୍ରୋଜିତ କୈତବ ଧର୍ମ ନାନ୍ୟତ୍ର ଅତ୍ରୈବ, ଏଇ କେବଳ ଏଇ ଏଇ ଶାସ୍ତ୍ରରେ ଅତ୍ରୈବ ପ୍ରୋଜିତ କୈତବ ସବୁ କୈତବ କହିଲେ କ'ଣ ଛଳନା ଛଳ ଧର୍ମ, ପାଞ୍ଚ ପ୍ରକାର ଛଳ ଧର୍ମ ରହିଛି, ପ୍ରହ୍ଲାଦ ମହାରାଜ କହିବେ ସେଇଟା, ନାରଦ ମୁନି କହିବେ, ଏଇଟା ଛଳ ଧର୍ମ ସବୁ ରହିଛି। ଅଧର୍ମ ଶଙ୍ଖ ଛଳ ଧର୍ମ ଗୋଟିଏ ହେଉଛି କ'ଣ ଅଧର୍ମ ରାଗିବ ଧର୍ମ, ଏ ଛଳନା କରାଯାଉଛି, ଧର୍ମଟା ଛଳନା କରାଗଲେ ସେଇଟା ଛଳ ଧର୍ମ ହୋଇଗଲା, ଅଧର୍ମଟା ଧର୍ମ ଭଳିଆ ଲାଗିବ, ଛଳନା କରୁଛି ଅଧର୍ମ, ଛଳନା କରିବ ଛଳ ଧର୍ମ ସେଇଟା। ପାଞ୍ଚ ପ୍ରକାର ଅଧର୍ମ ରହିଛି, ତା ଛଳ ଧର୍ମ ଗୋଟିଏ କଥା କ'ଣ 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 ସେଇଟା ହେଉଛି ନା ବିଧର୍ମ ପରଧର୍ମ ଆବାସ ଉପମା ଛଳ ଅଧର୍ମ ଶାଖା ପାଞ୍ଚମା, ଏ ପାଞ୍ଚଟି ଶାଖା ରହୁଛି ଅଧର୍ମର ଶାଖା। ଲାଗିବ ଏଇଟା ଧର୍ମ କି? ଏଇଟା ଧର୍ମ ଭଳିଆ ଲାଗିବ, ବିଧର୍ମ ସେଇଟା ପ୍ରକୃତି ଧର୍ମ ନୁହଁ ବିଧର୍ମ। ତାପରେ ପରଧର୍ମ ବିଭିନ୍ନ ପ୍ରକାର ଅନ୍ୟମାନଙ୍କ ସବୁ ଧର୍ମ ରହିଛି, ଆଭାସ ଧର୍ମ ଭଳିଆ ଆଭାସ ହେବ କିନ୍ତୁ ସେଇଟା ଧର୍ମ ନୁହଁ, ଆଭାସ ଲାଗିବ ଧର୍ମ ଆଭାସ ନୁହଁ ସେଇଟା ଧର୍ମ ନୁହଁ। ଉପମା ଏଇଭଳିଆ ଧର୍ମ ଭଳିଆ ଉପମା ସବୁ ରହିବ ଲାଗିବ ହେଇ, ଏଇଟା ବି ଧର୍ମ ନା ନା। ଆଉ ଛଳ, ସେ ଛଳ ହେଉଛି ସେଇଟା ଅଧର୍ମଟା ଛଳ କରୁଛି, ଇଏ ହେଉଛି ନାରଦ ମୁନି କହିଲେ ସପ୍ତମ ସ୍କନ୍ଧ 15 ଅଧ୍ୟାୟରେ ଯୁଧିଷ୍ଠିର ମହାରାଜଙ୍କୁ କହିଲେ ଇଏ ହେଉଛି ଧର୍ମର, ଏ ଅଧର୍ମର ପାଞ୍ଚଟି ଶାଖା ରହିଛି, ଅଧର୍ମ ଉପମା ଛଳ, ଉପମା ଛଳ ଛଳଟା ବି ଗୋଟେ ଧର୍ମ ଲାଗିବ ଧର୍ମ କିନ୍ତୁ ସେଇଟା ଧର୍ମ ନୁହଁ। ତଥାପି ତ ବହୁତ ଧର୍ମ ରହିଛି ଛଳ ଧର୍ମ, ଏବଂ ଇଏ ହେଉଛି ଅଧର୍ମ ଶାଖା ପଞ୍ଚମା, ଏ ପାଞ୍ଚଟି ହେଉଛି ଅଧର୍ମର ଶାଖା। ତେଣୁ ଧର୍ମଜ୍ଞ ଅଧର୍ମବତ୍ ତ୍ୟଜେ, ଧର୍ମଜ୍ଞ ବ୍ୟକ୍ତି ଏଇଟାକୁ ଛାଡ଼ିବ ତ୍ୟାଗ କରିବେ, ତେଣୁ ଏଇଥିରେ ହିଁ କୈତବ ଧର୍ମକୁ ସବୁ ବାହା ଦିଆଯାଇଛି, ନାନ୍ୟତ୍ର ଆଉ କୌଣସି ଦିଆଯାଇ ନାହିଁ। ଲାଗିବ ଏଇଟା ମଧ୍ୟ ଧର୍ମ ନା ନାନ୍ୟତ୍ର, ତେଣୁ ଇଏ ତାପତ୍ରୟକୁ ଉନ୍ମିଳନ କରିଦେବ, ତାପତ୍ର ପକେଇଦେବ ବାହାର କରିଦେବ ତାପତ୍ରୟ। ଏଇ ଶ୍ଲୋକରେ ଯେତେବେଳେ ମୁଁ କହିଥିଲି ବିଶ୍ୱନାଥ ଚକୁର ଠାକୁର ଭାଷାରେ କହିଛି, ମୋତେ ଜଣେ ଯୁକ୍ତି କରିଥିଲେ ଭୁବନେଶ୍ୱର ଇସ୍କନ ଭୁବନେଶ୍ୱରରେ, ବହୁତ ଜଣେ ବରିଷ୍ଠ ଭକ୍ତ, ସେ କହିଲେ ନା ଅନେକ ଶାସ୍ତ୍ର ଅଛି, ଏ ସବୁ ସାଧୁ ଶାସ୍ତ୍ର ଗୁରୁଙ୍କ କଥାରେ ବିଶ୍ୱାସ ନ ଆସିଲେ ତାଙ୍କର ସବୁ ଅଧପତନ ହୋଇଯିବ, ତାଙ୍କର ଅଧପତନ ହୋଇଯିବ। ଜଣେ ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି, ସେ ପରମ୍ପରାରେ ଆସୁଛନ୍ତି ସାଧୁ, ସିଏ ତାଙ୍କର କଥାରେ ଆମର ବିଶ୍ୱାସ ଆସିଲା ନାହିଁ ମାନେ ଆମର ପତନ ହୋଇଯିବ, ଅବିଶ୍ୱାସ ହେଲେ ସବୁ ପ୍ରକାର ଇଏ ହେବ। ଭଗବତ ଗୀତାରେ ଭଗବାନ କହିଲେ ନା ଅଜ୍ଞସ୍ଥା ଅଶ୍ରଦ୍ଧାନସ୍ୟ କ'ଣ ବିନଶ୍ୟତି, ଅଜ୍ଞସ୍ଥା ଅଶ୍ରଦ୍ଧାନସ୍ୟ ସଂଶୟାତ୍ମା ବିନଶ୍ୟତି, ତିନି ପ୍ରକାର କଥା ରହିଛି। ଗୋଟେ ହେଉଛି ଅଜ୍ଞ, ଯିଏ ଜାଣିନାହିଁ କିଛି ସେ ବିନାଶ ହୋଇଯିବ ତା'ର, ଅଜ୍ଞସ୍ଥା ଅଧର୍ମ ଅଜ୍ଞସ୍ଥା ଅଶ୍ରଦ୍ଧାନ ଶ୍ରଦ୍ଧା ବିଶ୍ୱାସ ଆସୁନାହିଁ ତା'ହେଲେ ସେ ବିନାଶ ହୋଇଯିବ, ଏବଂ ଯାହାର ସଂଶୟ ରହିଛି କଥା ଶୁଣିଲା ପରେ ମଧ୍ୟ ସଂଶୟ ତା'ର ହଉ ଦୂର ହେଉନାହିଁ, ଭଗବତ ଗୀତାର ଭଗବାନ କହିଲେ ବିନଶ୍ୟତି ତାଙ୍କ ବିନାଶ ହୋଇଯିବ। ଅଜ୍ଞସା ଅଶ୍ରଦ୍ଧାନାଶ ସଂଶୟାତ୍ମା ବିନଶ୍ୟତି, ଏ ତିନିଟା ଭିତରେ ସଂଶୟାତ୍ମା ହେଉଛି ବେଶୀ ମାରାତ୍ମକ ଖତରନାକ, ସଂଶୟାତ୍ମା ସନ୍ଦେହ ରହିଲାନି ଦୂର ହେଲା ନାହିଁ। ତେଣୁ ଇଏ ଯେଉଁ ରହିଛି ଏକମାତ୍ର ଏଇ ଭାଗବତମ ଧର୍ମ, ଆମେ ଶୁଣୁଛେ ସନ୍ଧ୍ୟାବେଳେ ରାତିରେ ସରିଗଲା ଅବଶ୍ୟ, ଏଇ ଯେଉଁ ରହିଛି ବୈଦିକ ଧର୍ମ ଆଉ ଭାଗବତ ଧର୍ମ ଲାଗିବ ଏକାଭଳି କିନ୍ତୁ ଅଲଗା ଅଲଗା, ଏଇଟା ଅଲଗା ଅଲଗା ଧର୍ମ। ଭାଗବତ ଧର୍ମକୁ କହିଲେ ଭଗବାନଙ୍କର ଦୂତମାନେ କହିଲେ, ଯମରାଜଙ୍କ ଦୂତମାନେ କହିଲେ ବୈଦିକ ଧର୍ମ, ବୈଦିକ ଧର୍ମ ଉର୍ଦ୍ଧ୍ୱ ହେଉଛି ଭାଗବତ ଧର୍ମ। ସେମିତି ଭଗବତ ଗୀତାରେ ଭଗବାନ କହିଲେ କ'ଣ ତ୍ରୈବିଦ୍ୟା କ'ଣ ତ୍ରୈଗୁଣ୍ୟଂ ବେଶିଆ ବେଦା, ବେଦରେ ତିନି ଗୁଣ ବିଷୟରେ କୁହାଯାଇଛି, ତେଣୁ ये भगवानक दृष्टि तो आम पाइपरिया ना भगवान दृष्टि कौन पाइबा तो सहज जिनस ना कौन भगवत रियलाइजेशन भगवत रियलाइजेशन भगवत अनुभूति जा रही किंतु भगवत अनुभूति ना भागवत अनुभूति हो पार जो भगवान दर्शन कले जो जड़े फल पाइब ए भागवत श्रवण कर सही फल जड़े पाइब तापत्र उन्मीलनम बोली कहगला तीन ताप दूर करदे एवं आम भागुता सब पढ़ी सारापर हम ना ना एक पर कह सप्तम अध्याय कह कौन जो ये भागवत शास्त्र एभली जे दस्यांग भाई सुयमाणाया शुणापी जो मैंने आरंभ कर जो मैंने पूर्ण श्रुत जो मैंने पूर्ण भाव श्रवण कर छाड़ू जस्यांग भाई सुयमाणा केवल शुणापे आरंभ करपत चल जीव शोक मोह भय पहा यहाँ पुणी आउ थे कहले सुत गोस्वामी कहले व्यासदेव कही सुत गोस्वामी मतलब से कथा कहले शोक मोह भय ये हूँ बह रोग शोक हूँ अतीत अतीतर यहाँ है मोर सला असुविधा होगा चलीगला ये सब शोक चलती मोह बर्तमान पर आम मोहर सब रही मोह गस्त रही दुर्ज मोह दूर होगा भगवान कथा शुणी अर्जुन मोह दूर होगा किंतु युधिष्ठिर महाराज शोक दूर है ना से शोक कले मोर पर ये सब मले ये सब मृत्युवरण कले मोर पर ये सब कला मोर पर खाली जिते भगवान बुझेले मन बुझला ना भगवान बुझेले बुझे बुझला शोक दूर है ना तेणु से गले भीष्मदेव बुझेले जो अर्जुन भगवान पाखे शरण नौले कार्पण्य दोष बहुत स्वभाव पृछामिता धर्म समुद्र चेता जश्रेयसा निश्चित भूतमें शिष्य स्तेह साधिमा मु प्रभु आपण शरण गली मु आपण शिष्य हैली भगवान कहले कहना सब भावर कथा टीकार सब कह जाए भगवान कह देख अर्जुन तुम मोर सखा तुम्हें जड़े उन्नत जो मैंने वैष्णव अच्छा उन्नत स्थिति अच्छा बहुत बयस बढ़ ताकर शिष्य ना ना मुझे देखी पार ना शोक उच्छण इंद्रियाण मोर जो शोक रही कहीं शोक दुख दुटा मोह थी दुटाक ये शोक को दूर करने आउ क्या देखी पार ना शोक उच्छण इंद्रियाण तुम छड़ा आउ कहीं मोर शोक दूर करें ना तेणु भगवान तांकर ज्ञान उपदेश दे कि युधिष्ठिर महाराज मतलब शुणी एक कथा नुह अर्जुन शुणी युधिष्ठिर महाराज शुणी ना नुह समेत शुणी जिते थे अठर अक्षिणी सैन्य थे सेठी महाभारत युद्ध में कौरव पाखे अक्षिणी सैन्य के दुई लक्ष अठर हजार सात शह एति की इंटू अठर जी हम चालीस लक्ष रु ऊर्ध थे सेठी समस्ते शुणी भगवद गीता बड़देव विद्याभूषण कहते जो अर्जुन कहले सेनोर उभर मध्य रथम स्थाप में अच्युत हे अच्युत दुई सेना मझीरे मोर स्थाप रथ को स्थापन कर एवं भगवान मत नहीं गले भीष्म द्रोण प्रमुख तथा सर्व एवं महारथा उवाच पार्थ पश्चिता समवेतान पुरुनीति पटे रही मुख्य भीष्म द्रोण इत्यादि रही सामने रखीदे रखिक देखेदे आंगुठी देखिए देखेदे देख समवेतान पुरुनीति और मैंने अच्छे देख यही भाव कहीदे तार रही आचार्य मैंने कहते जो आंगुठी देखिए कहीदे अर्जुन विषाद आसीगला पूर्व विषाद नाला धनुरुद्यम पांडव युद्ध करने रेडी थे सिक्सर चौका छका मारिक उड़े देवी सब चिंता करते मत रखी स्ट्राटेजिक पोजिशन रखीदे मुझे देखीदेवी केमी कौन है मारे सब उड़ेदेवी सब चका छका मारिदेवी सब जमी कैप्टेन सब देखती जे बोलिंग कर कौन बैटिंग कर देख चारिट अंसा कर कौन कौटी अच्छी मारि गोटे छका छका चौका मारि से भाव अर्जुन जाइए धनुरुद्यम पांडव धनु आरंभ कर धरी उद्यम आरंभ कर दे भगवान को चिंता पड़गला कौन ये तो चौका छका मारे रेडी मुझे कह कथा भागवत कथा भगवान इच्छा अवश्य तेणु अर्जुन चिंता पड़ा मतलब मझे रखिले मुझे जानवि कौट चका चौका मारि कौट छका मारि मझे जो रखीदे भगवान कहले देख समवेतान कुरुनीति आंगुठी देखिए कहीदे से विषाद आसीगला पूर्व विषाद नाला तेणु ये बलदेव विद्याभूषण कहते कहीं मझे रखिले ना सर्व साक्षीकत्व ये साक्षी समस्त साक्षी रे ଇଏ କାହାକୁ ଲୁଚା ଛପା କରି କୁହାଯାଏ ନାହିଁ, ଭଗବତ ଗୀତା ଲୁଚା ଛପା କରି କୁହାଯାଏ ନାହିଁ, ସର୍ବସାକ୍ଷିକତ୍ଵ। ତେଣୁ ଯୁଧିଷ୍ଠିର ମହାରାଜ ମଧ୍ୟ ଶୁଣିଲେ, ତାଙ୍କର ମୋହ ତ ଦୂର ହେଲା ନାହିଁ, ଛାଡ଼ ତାଙ୍କର ଶୋକ ଦୂର ହେଲା ନାହିଁ। ଯୁଦ୍ଧ ସରିଗଲା ପରେ ଅର୍ଜୁନ ଯାହା ସବୁ ଚିନ୍ତା କରୁଥିଲେ ସବୁ ବୃଥା ଚିନ୍ତା ଥିଲା। ଅର୍ଜୁନ ଯାହା ଭଗବତ ଗୀତାରେ କହିଲେ କ'ଣ କହିଲେ ନା, କୁଳକ୍ଷୟ ପ୍ରଣଶନ୍ତି, କୁଳ ଧର୍ମା ସନାତନ, ଧର୍ମ ନଷ୍ଟ କୁଳ କୃଷ୍ଣ, ଅଧର୍ମ ଭବତୀ ଉତ ଇତ୍ୟାଦି ଇତ୍ୟାଦି ବହୁତ କଥା କହିଲେ। ଏ ଅଧର୍ମ ହେଇଯିବ, ଅଧର୍ମ ହେଇଯିବ, ଅଧର୍ମ ହେଇଯିବ, ବହୁତ କଥା ପ୍ରଥମ ଅଧ୍ୟାୟ ସାରା କହିଲେ ଅଧର୍ମ, କିନ୍ତୁ କିଛି ହେଲା ନାହିଁ। କାହିଁକିନା ଯୁଧିଷ୍ଠିର ମହାରାଜ ଏଭଳି ଶାସନ କଲେ, ସେସବୁ କିଛି ହେଲା ନାହିଁ, ସେସବୁ କିଛି ହେଇନଥିଲା, ହେବାର ସମ୍ଭାବନା ଥିଲା କିନ୍ତୁ ହେଇଗଲା ନାହିଁ। କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ଯୁଦ୍ଧ ସରିଗଲା ପରେ ଶୋକ ଦୂର ହେଲା ନାହିଁ, ଶୋକ ବଢ଼ିଗଲା। ଏବଂ ଭଗବାନ ମଧ୍ୟ ରହିଲେ, ଅନେକ ଦିନ ପରେ ରହିଗଲେ, ବହୁତ ଦିନ ରହିଗଲେ ସେଠି, ତାଙ୍କୁ ବହୁତ ଶିକ୍ଷା ଦେଲେ, ତାଙ୍କର ବଡ଼ ଭାଇ ହେବେ, ବଡ଼ ଭାଇ ହିସାବରେ ତାଙ୍କୁ ଶିକ୍ଷା ଦେଲେ, କିନ୍ତୁ ଶୋକ ଦୂର ହେଲା ନାହିଁ। ତେଣୁ ସେ ଆଣିକି ଆସିଲେ ଭୀଷ୍ମଦେବ ପାଖକୁ, ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସବୁ କହିଲେ ସିଏ। ଭୀଷ୍ମଦେବ ଯେତେବେଳେ କହିଲେ ରାଜଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ଏସବୁ ସବୁ ପ୍ରକାର ଧର୍ମ କ'ଣ କ'ଣ ସଂକ୍ଷେପରେ ଗୋଟେ ବିସ୍ତାର ଭାବରେ ମହାଭାରତର ଅନୁଶାସନ ପର୍ବରେ ସବୁ ବିସ୍ତାର କରାଯାଇଛି, ସବୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭୀଷ୍ମଦେବ ଯେତେବେଳେ କହିଲେ, ସେତେବେଳେ ଯାଇକି ତାଙ୍କର ଶୋକ ଦୂର ହେଲା, ଭଗବାନଙ୍କ କଥାରେ ତାଙ୍କର ଶୋକ ଦୂର ହୋଇନଥିଲା। କିନ୍ତୁ ଏ ଭାଗବତ ଏଭଳି ଶାସ୍ତ୍ର, କେବଳ ଶୁଣିବା ମାତ୍ର, ଯଶଙ୍କ ପାଇଁ ଶ୍ରୀମାଣାୟାମ କେବଳ ଶୁଣିବା ପାଇଁ ଆରମ୍ଭ କରିଛି, ଯେଉଁମାନେ ପୂର୍ଣ୍ଣ ଭାବେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ। କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପଦତେ, ଭଗବାନ ପ୍ରତି ଯିଏକି ପରମ ପୁରୁଷ, ଯାହାଙ୍କୁ ସେ ଦେଖିଥିଲେ ଧ୍ୟାନରେ, ଯାହାଙ୍କୁ ଦେଖିଥିଲେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପସତ୍ ପୁରୁଷଂ ପୂର୍ଣ୍ଣଂ, ପୂର୍ଣ୍ଣ ପୁରୁଷଙ୍କୁ ଦେଖିଥିଲେ ଭକ୍ତି ଯୋଗରେ ଧ୍ୟାନ କରିବା ପ୍ରତି ଭଗବାନ ଦେଖିଲେ। ସେ ପୂର୍ଣ୍ଣ ପୁରୁଷ କିଏ ନା, ସେ ହେଉଛନ୍ତି କୃଷ୍ଣ। କୃଷ୍ଣ ପରମ ପୁରୁଷେ ଭକ୍ତି, ତାଙ୍କ ପ୍ରତି ଭକ୍ତି ଆସିବ କେବଳ ଶୁଣିବା ପାତ୍ରେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଶୁଣିବା ମାତ୍ରକେ ତାଙ୍କ ଆସିବ ଭକ୍ତି। ଭକ୍ତି ଆସିଲେ କ'ଣ ହେବ ନା, ତା ଶୋକମୋହ ଭୟ, ଶୋକମୋହ ଭୟ ଦୂର କରିଦେବ, ତା ପତ୍ର ଶୋକମୋହ ଭୟ, ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ, ଭବିଷ୍ୟତ ପାଇଁ ଭୟ, ଆମ ସମସ୍ତଙ୍କର ଭୟ ରହିଛି। ଯେଉଁମାନେ ଗ୍ରସ୍ତ ହୋଇଗଲେ, କରୁଣା ଗ୍ରସ୍ତ ହୋଇଗଲେ, ତାଙ୍କର ଚାଲିଗଲା, ସେ ତ ମୃତ୍ୟୁବରଣ କରି ଚାଲିଗଲା, ତାଙ୍କର ଭୟ ନାହିଁ, ଚାଲିଗଲା, ସେ ଚାଲିଗଲେ। ଯେଉଁମାନେ ରହିଛନ୍ତି ତାଙ୍କର ଭୟ ରହିଛି, ଭୟ ରହିଲା କେତେବେଳେ ଆମକୁ ହେଇଯିବ କି, ସାରା ପୃଥିବୀ ବର୍ତ୍ତମାନ ଆତଙ୍କିତ ରହିଛି, ସାରା ପୃଥିବୀ ଭୟ, ସମସ୍ତ ସମସ୍ତେ ଭୟ ଭୟଭୀତ ରହିଛନ୍ତି। ଭୟ କେତେବେଳେ ଆସୁଛି, ଭାଗବତ ଏକାଦଶ ସ୍କନ୍ଧରେ କହିବେ ଭୟ କେତେବେଳେ ଆସୁଛି, ନବଯୋଗେନ୍ଦ୍ର କହିବେ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଭୟଂ ଦ୍ୱିତୀୟା ବିନିବେଶତ ସ୍ୟାତ୍ ଇଶାଦ ଅପତ୍ୟ ବିପର୍ଯ୍ୟୟ ସୁଧି ତନ୍ମାୟାତ ବୁଦ୍ଧାବଜତ ଭକ୍ତିକ ଗୁରୁଦେବତାତ୍ମା। ଭୟ ସେତେବେଳେ ଆସିବ ଯେତେବେଳେ ଦ୍ୱିତୀୟ ଅଭିନିବେଶ ହେବ, ଭଗବାନଙ୍କୁ ଯେତେବେଳେ ଭୁଲିଯିବା, ଅଭିନିବେଶ ଭଗବାନଙ୍କ ପ୍ରତି ଅଭିନିବେଶ ହେବ ନାହିଁ, ସେତେବେଳେ ଭୟ ଗ୍ରାସ କରିଦେବ ସାଙ୍ଗେ ସାଙ୍ଗେ। ଅୟଂ ଦ୍ୱିତୀୟା ଅଭିନିବେଶ ସ୍ୟାତ୍ ଇଶାଦ ଅପେତସ୍ୟ, ଭଗବାନଙ୍କଠାରୁ ଯେତେବେଳେ ହେଇଗଲେ ବିପର୍ଯ୍ୟୟ ସ୍ମୃତି, ଆମର ସ୍ମୃତି ଭଜିଯିବ, ଭଗବାନ ଯେହେତୁ ଅର୍ଜୁନ କହିଲେ ମୋର ସ୍ମୃତି ପାଇଗଲି, ଭଗବାନ ସହିତ ସମ୍ବନ୍ଧ ଜ୍ଞାନ ଯେତେବେଳେ ଭୁଜି ହଜିଯିବ, ସେତେବେଳେ ଭୟ ମାଡ଼ି ବସିବ, ତୁମକୁ ଭୟ ମାଡ଼ି ବସିବ। ତେଣୁ ଇଶାଦ ଅପେତସ୍ୟ ବିପର୍ଯ୍ୟୟ ସ୍ମୃତି ତନ୍ମାୟାତୋ, ଏ ମାୟାର କାର୍ଯ୍ୟ ସବୁ ରହିଛି। ବୁଦ୍ଧ ହବ ଯେତେ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନ ଭଜନ କରିବେ, ଭକ୍ତିକ ଏସଂ ଗୁରୁଦେବତାତ୍ମା, ସେ ଈଶ୍ୱର, ସିଏ ହେଉଛି ଗୁରୁ, ସେ ଦେବତା, ସେ ହେଉଛି ଆତ୍ମା, ଏଇଭଳି ଭାବରେ ଭଗବାନଙ୍କର ଭଜନ କରିବେ ତାହେଲେ ଭୟ ଚାଲିଯିବ, ନହେଲେ ଭୟ ରହିବ। ଏଥିପାଇଁ କୁହାଯାଉଛି କ'ଣ ନା, ଯେଉଁ ଭୟ ହେଲା, ଏଇ ଭୟ ଇଏ ଯେମିତି ଆମେ ସ୍ୱପ୍ନ ଦେଖୁଛେ, ସ୍ୱପ୍ନରେ ଆମେ ଭୟ ଭୟ ଆସୁଛି, କ'ଣ ଆମକୁ କ'ଣ ସର୍ପ ଦଂଶନ କରିଦେଲା ବା ଗୋଟେ ବାଘ ଖାଇ ଖାଇଦେବ, ବଢ଼ଉଛି ଭୟ କରି ଦୌଡ଼ୁଛେ, ଆମେ ଦୌଡ଼ୁଛେ, ମରିଗଲି ମରିଗଲି ଦୌଡ଼ୁଛେ। କିନ୍ତୁ ଯେତେବେଳେ ନିଦ୍ର ଭାଙ୍ଗିଯିବ ସେତେବେଳେ ହୋ, ଏଇଟା ଭୟ, ଏଇଟା ସ୍ୱପ୍ନଟା, ଏଇଟା ପ୍ରକୃତ ଜିନିଷ ନୁହଁ, ଏଇଟା ସ୍ୱପ୍ନ, ଭୟ ଚାଲିଯିବ। ଏ ଗୋଟେ ଉଦାହରଣ। ତେଣୁ ସେଇଭଳି ଭାବରେ ଭୟ ମାନେ ଏଇଭଳି ଭାବ, ଦ୍ୱିତୀୟ ବିନିବେଶ, ଭଗବାନଙ୍କୁ ଭୁଲିଗଲେ ଭୟ ଆସୁ, ତାଙ୍କେ ମାଡ଼ି ବସିବ। ଭଜଉଁ ରେ ମନ ଚିନନ୍ଦ ନନ୍ଦନ ଅଭୟ ଚରଣ ରବିନ୍ଦ।
जाऊ रे मन की नंदन नंदन अभय चरण दुर्लभ मानव जन्म सत्संगे दुर्लभ मानव जन्म सत्संगे करहुँ हे भवसिन्धु रे करहुँ हे भवसिन्धु रे भजहुँ रे मन नन्दन नन्दन अभय चरण रविन्द रे भजहुँ रे मन नन्दन नन्दन अभय चरण
अभय चरण सी आम प्रभुपाद नाम थी अभय चरण अभय चरण तक चरण से आश्रय कले जे भय भय शून्य हो अभय चरण दुर्लभ मनुष्य जन्म आम प्राप्त होचे ये भवसिंधु केमती पार हवा ये सत्संग मध्यम सत्संग आम भय कटिज भय चलीज तेणु ये जो भय रही शोक मोह भय ए तीन जगह भव रोग तीनो जगह हो भव रोग आम भगवान को दृष्टि प्राप्त हो गले आम सब दूर होमर कि असुविधा ना कि भगवान दृष्टि प्राप्त हवा कहते सहज कि भगवान दृष्टि प्राप्त हवा से जन उन्नत स्थित नगले भगवान को आमर कि अभिज्ञता रही निश्चित भाव समस्त किसी अभिज्ञता रही किसी नुह आम कि ना भक्ति सानुभव विरक्ति अन्यत्र चैषत्रिक एक काल ये हूँ आम अनुभव आम क्या कह दरकार नहीं आम के उन्नति करे भक्ति रे भक्ति करुचे माने तीनोटी जिनस हम एक समय हम एक काल एक समय हम भक्ति भक्ति भगवान जो भाई भाव भक्ति करुवा भक्तिर अग्रगति सहित कौन हो सहानुभव भगवान अनुभव अनुभूति आसुव आम कि समस्त किसी ना कि अनुभूति अच्छी किए कौ स्तर में किभ भाव अनुभव कर समस्त किसी अनुभूति रही आ गोटे हूँ विरक्ति अन्यत्र चैषत्रिक विरक्ति जो भौतिक आसक्ति रही से विरक्ति आसव एक काल एक समय तीनो जिनस हम कि प्रपद्यमान से यथा स्नत स्यु जो आम अस्नत जो खाद्य ग्रहण करवा से समय कौन हम ना तुष्टि पुष्टि खिदफाय अनुघास प्रति गुंडार टेस्टा हो के बढ़िया है टेस्ट बढ़िया आज लुण है ना अलग है सुंदर भाव सब सबकि सुस्वाद हो जाए सुस्वाद तुष्टि टेस्ट आसीगला एवं खाया मान पुष्टि शरीर पुष्टि साधन हम एवं क्षुधा जो थी नौटा हो गला मैंने रही पार ना क्षुधा जो रही आस्ते आस्ते दूर होधा पाए अनुघासम प्रति गुंडार ये सब होती भाव भक्ति करवा मतलब तीनो जिनस एक समय हम भक्ति उत्पत्ति भक्ति जदि उत्पन्न हम कौन हम ना शोक मोह भया तीनो जिन चलीज तापत उन्मीलनम तेणु गोपी मानक जो भगवान कृष्ण विषय चिंता करते नहीं भगवान बोली प्राण प्रिय कहगलाना अस्मत् प्राणेश्वर प्राण प्राण कहले ना आर आसवश्यकता 47 अध्याय कहले मत प्राण से मोर प्राण प्राण कहे भगवान विरह से प्राण त्याग करदे ये मत प्राण सब रही प्रथम कही 46 अध्याय प्रथम कही भगवान कहले ता मन मनस्का मत प्राण मदर्थे त्यक्त देहिका इमान गोपी मान कथा ता मन मनस्का मन सब चिंता करते मन मनस्का आम मन को जिते बाड़े लगुना भगवान भगवान नाम जपला मन मन चलला बुला चारे बुलाक चलज कि चेष्टा करेंगे मन को कृष्ण पाद नोहरियापारे ना जुआड़ गले शुणिले ना जुआड़ गले सरित बन गिरी जुआड़ गले नदी देखिले जमुना देखिले जमुना तीर बन चारि मन पड़गला गिरी देखिले गोर गिरी धारण करते सात दिन जुआड़ जी बंधा मैंने सबुठ कृष्ण सबुठ कृष्ण सबुठ कृष्ण एमती तो कृष्ण सब अच्छा कि वृंदावन विशेष भाव परिलक्षित हे सी वृंदावन परित्यज पाद मेक न गच्छति वृंदावन त्याग कर सी कड़े जाती ना भगवान ये रही तेणु ସେ ଗୋପୀମାନଙ୍କର ଏହି ଅବସ୍ଥା, ଏହି ଷ୍ଟେଟସ୍ ତାଙ୍କର ରହିଛି, ଏହିଭଳି ଭାବେ ସ୍ଥିତି ଯେ ମହାପ୍ରଭୁ କହିଲେ କ'ଣ, ଯେଉଁ ବ୍ରଜବଧୂ ବର୍ଗେଣ ଯାହା କଳ୍ପିତା, ତାଙ୍କର ଉପାସନା ବଧୂବତୀମାନେ ଯେଉଁଭଳି ଭାବରେ କଳ୍ପନା କରିଛନ୍ତି ବା କରିଛନ୍ତି, ତାଙ୍କୁ ଭଗବାନଙ୍କୁ ଭଲ ପାଇଛନ୍ତି, ସେଇଟା ହେଉଛି ଶ୍ରେଷ୍ଠ ଉପାସନା। ତେଣୁ ଆଜି ଗୋପୀମାନେ ତାଙ୍କୁ ଚିନ୍ତା କରୁଛନ୍ତି, ଚିନ୍ତା କଲା ମାନେ ତାଙ୍କର ଦୂର ହୋଇଯିବ, ତାଙ୍କର ଯେଉଁ ତାପତ୍ର ରହିଛି ଚାଲିଯିବ, ତାଙ୍କ ଭିତରେ ସ୍ମରଣ କରୁଛନ୍ତି ମାନେ ତାଙ୍କ ଦୁଃଖ ଦୂର ହୋଇଯାଉଛି। ତେଣୁ କମଳ ପତ୍ରା, କମଳ କ'ଣ, କମଳ ଲୋଚନ, ଏଠି କୁହାଗଲା ନା କମଳ ଲୋଚନ, କମଳ ଲୋଚନ, କମଳ କ'ଣ, ପଦ୍ମ, ବହୁତ ପ୍ରକାର ପଦ୍ମ ରହିଛି, ବହୁତ ପ୍ରକାର ପଦ୍ମ ରହିଛି, ଗୋଟେ ରହିଛି ସ୍ୱର୍ଣ୍ଣ ପଦ୍ମ ରହିଛି, ସ୍ୱର୍ଣ୍ଣ ପଦ୍ମ ସ୍ୱର୍ଣ୍ଣ ଭଳି ରହିଛି, 108 ପାଖୁଡ଼ା ରହିଛି, ତା'ର 108 ପାଖୁଡ଼ା ଆମେ କହିଥିଲୁ ଥରେ, ତଳେ ଯେତେବେଳେ ପାଣ୍ଡବମାନେ ଯାଉଥିଲେ ଯାଉଥିଲେ ବନବାସରେ ଥିଲେ, ସେ ସମୟରେ ହିମାଳୟ ପାଖାପାଖି ହେଇଯାଇଥିଲେ ସେମାନେ, ସେହି ସମୟରେ ଦ୍ରୌପଦୀ ଦେଖିଲେ ଗୋଟେ ପଦ୍ମ ଫୁଲ, ପଦ୍ମ ଫୁଲଟା ହେଉଛି 108 ପାଖୁଡ଼ା ରହିଛି, ପଦ୍ମ ଭଳି ମାନେ କ'ଣ କ'ଣ ଗୋଲ୍ଡେନ୍ ଗୋଲ୍ଡେନ୍ ପଦ୍ମ ଫୁଲ। ତେଣୁ ଦ୍ରୌପଦୀଙ୍କ ଇଚ୍ଛା ହେଲା ଏଇଭଳି ଆଉ ଗୋଟେ ଫୁଲ ପାଇବା ପାଇଁ ବା ଏଇଠି ଆଉ ଅଧିକା ଭଗବାନ ପୂଜା କରିବେ ବା ଯାହା ବି ହେଉ। ତେଣୁ ଭୀମ ଗଲେ ସେହି ପଦ୍ମ ଫୁଲ ଯେଉଁଠି ସେହି ରାସ୍ତାରେ ଗଲେ, ମହା କ'ଣ ହିମାଳୟ ରାସ୍ତାରେ ଯାଉଛନ୍ତି, ସେଇଠି ଠିଆ ବସିଛନ୍ତି ହନୁମାନଜୀ ବସିଛନ୍ତି, ସିଏ ଭାବିଲେ ଗୋଟେ ମାଙ୍କଡ଼ ବସିଛି, ତେଣୁ ତାକୁ କହିଲେ ଲାଗୁଟାଟା ରହିଯାଇଛି ରାସ୍ତାରେ, ତ କହିଲେ ଟିକେ ଭାଇ ବାନର ଭାଇ ଟିକେ ଉଠେ ହଟେଇ ଦେଲ ତମ ରାଜଟା, ସେ ଶୁଣୁନାହାନ୍ତି, ସେ ଦୁଇ ଦିନ ତ କହିଲା ପରେ କହିଲେ ଦେଖ ମୁଁ ବୁଢ଼ା ହେଇଗଲି ମୋତେ ଶୁଭୁନି କିଛି, କ'ଣ କହୁଛ, ଟିକେ ତମ ଲାଙ୍ଗୁଡ଼ ଟିକେ ହଟାଅ, ମୁଁ ବୁଢ଼ା ହେଇଗଲି ମୋର ଆଉ ରଜ ଶକ୍ତି ଅଛି, ତମେ ଟିକେ ହଟେଇ ଦେଉନ ଟିକେ, ତମ ଯୁବକ ବ୍ୟକ୍ତି ଏତେ ହୃଷ୍ଟପୃଷ୍ଟ ହେଇକି ରହିଛ, 10,000 ହାତୀ ଥିଲା ଭଳ ଥିଲା ଲାଗୁଛି। ଭୀଷ୍ମ ଭୀମ କହିଲେ ଠିକ୍ ଅଛି ଉଠେଇ ହଟେଇ ଦେବା ବୋଲି ବାହାଦରେ କରୁଥିଲେ, ସେ ଘୁଞ୍ଚୁନି ଲାଙ୍ଗୁଡ଼, ପୁରା ହାତ ଲଗାଇଲେ ଘୁଞ୍ଚୁ ନାହିଁ, ଦୁଇ ହାତ ଲଗାଇଲେ ଘୁଞ୍ଚୁ ନାହିଁ, ପୁରା ବଡ଼ ପକାଇ ଖେଳେ, ଆରେ ଇଏ କିଏ ମହାତ୍ମା, ଆପଣ କିଏ ପ୍ରଣାମ କରିଦେଲେ, ମୁଁ ସେଇ ପବନ ପୁତ୍ର, ତମେ ଯେଉଁ ପବନ ପୁତ୍ର, ମୁଁ ସେଇ ପବନ ପୁତ୍ର, ତମ ବଡ଼ ଭାଇ ତମର, ପରିଚୟ ଦେଲେ। ତେଣୁ କହିଲେ ଦେଖ ଆଗାମୀ ଦିନରେ ଯେଉଁ ଯୁଦ୍ଧ ହେବ, ଯୁଦ୍ଧରେ ମୁଁ ତମର ରହିବି, ତମ ରଥରେ ରହିବି, ପାଣ୍ଡବମାନଙ୍କର ଯେଉଁ ରଥରେ ମୁଁ ରହିବି, କପିଧ୍ୱଜ, ସେଥିପାଇଁ କୁହାଗଲା କପିଧ୍ୱଜ, ଧ୍ୱଜ ଯେଉଁ ରହିଛି, ଯେଉଁ ରହିଛନ୍ତି ଅର୍ଜୁନ ଯେଉଁ ରହିଥିଲେ, ତଥା ଶ୍ୱେତ ହାଇଟ୍ ଯୁକ୍ତେଇ ମହତୀ ଚନ୍ଦନ ସ୍ଥିତୁ, ମହତୀ ଚନ୍ଦନ, ମହତୀ ରଥ, ସିଏ ବହୁତ ମହାନ ରଥ, ସିଏ ଆଜି ଏଇ ରଥ ଆଣିକି ଆସିଛନ୍ତି, ମହତୀ ରଥ ଭଗବାନ ଆଣିକି, ଭଗବାନ ରଥ ସିଏ, ସେହି ଭଗବାନ ମଧ୍ୟ ସେଠି ବସିଥିଲେ, ମହତୀ ରଥ ମହତୀ ଚନ୍ଦନ ସ୍ଥିତୁ, ମାଧବ ପାଣ୍ଡବ ଦିବ୍ୟ ସଖ ପଦତ୍ମତୁ, ମାଧବ ପାଣ୍ଡବ ପ୍ରଥମେ ଶଙ୍ଖନାଦ କଲେ, ପ୍ରଥମେ କୌରବମାନେ ଶଙ୍ଖନାଦ କଲେ, କୌରବମାନେ ଶଙ୍ଖନାଦ କଲେ, କାହିଁକି ନା ତସ୍ୟ ସଞ୍ଜନାୟନ ହର୍ଷଂ, ଦୁର୍ଯ୍ୟୋଧନ ଭୟ କରିଯାଇଥିଲେ, ଦୁର୍ଯ୍ୟୋଧନ ଭୟ କରିଯାଇଥିଲେ, ଦେଖନ୍ତୁ ଭକ୍ତର ଭୟ ନାହିଁ, ଅଭକ୍ତର ଭୟ ରହିଛି, ଦୁର୍ଯ୍ୟୋଧନ ଭୟ କରି ଦେଖ ପଶିତାଂ ପାଣ୍ଡୁପୁତ୍ରାଣାଂ ଆଚାର୍ଯ୍ୟଂ ମହତିଂ ଚମୁ, ଭୟରେ କହୁଛନ୍ତି କଥା, ଭୟ କରିଯାଉ, ଯୁଦ୍ଧ ଆରମ୍ଭ ପୂର୍ବ ଭୟ, ଭୟ ମାନେ ଆଚାର୍ଯ୍ୟଂ ଉପସଙ୍ଗମ୍ୟ, ଦ୍ରୋଣାଚାର୍ଯ୍ୟଙ୍କୁ ଯାଇ କହୁଛନ୍ତି। ତେଣୁ ଦେଖିଲେ ଭୀଷ୍ମଦେବ ଦେଖିଲେ ୟାଙ୍କର ଭୟ ବଢ଼ି ବଢ଼ିକା ଯିବ, ତେଣୁ କହିଲେ ତସ୍ୟ ସଞ୍ଜନାୟନ ହର୍ଷ, ତାକୁ ଆନନ୍ଦ ଦେବା ପାଇଁ, କୁରୁବୃଦ୍ଧ ପିତାମହ ସିଂହନାଦ ଶଙ୍ଖ ଗଧ୍ମ ପ୍ରଥାବାନ, ବହୁତ ଜୋରରେ ଶଙ୍ଖନାଦ କଲେ, ତଥା ଶଙ୍ଖଶ୍ଚ ଭୈର୍ଯ୍ୟଶ ପ୍ରଣବାନ ସବୁକିଛି ବାଧ୍ୟ ହେଲା, କିନ୍ତୁ କ'ଣ ହେଲା, ସଘୋଷ ତୁମୂଳ ଭାବେ ଏ କଥା କହୁଛନ୍ତି, କିଏ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରକୁ, ସଘୋଷ ତୁମଳ ଭାବେ, ବହୁତ ଭୀଷଣ ଶବ୍ଦ ହେଲା, ବହୁତ ଭୀଷଣ ଶବ୍ଦ ହେଲା, କିନ୍ତୁ ତା'ର କ'ଣ ପ୍ରତିକ୍ରିୟା ହେଲା ପାଣ୍ଡବମାନଙ୍କ ଉପରେ, କିଛି ନାହିଁ, ଜିରୋ, ନୋ ରିଆକ୍ସନ, କାରଣ ଭଗବାନଙ୍କ ଶରଣରେ ଆଶ୍ରୟ ନେଇଛନ୍ତି, ତାଙ୍କର ଭୟ କାହିଁ ଆସିବ। କିନ୍ତୁ ଯେତେବେଳେ ଏମାନେ ତାପରେ ପାଣ୍ଡବମାନେ ଶଙ୍ଖନାଦ କଲେ, ତଥା ଶ୍ୱେତ ହାଇଟ୍ ଯୁକ୍ତ ମାଧବ ପାଣ୍ଡବ ସ୍ତୁ, ମୁଁ ଏହି ଶ୍ଳୋକରୁ ଆରମ୍ଭ କରିଥିଲି ଏଠି କଥା, ଭଗବତ ଗୀତା ମନେ ଅଛି ସଣ୍ଡେରେ, ତତେ ଶ୍ୱେତ ହାଇଟ୍ ଯୁକ୍ତ ମହତୀ ଚନ୍ଦନ ସ୍ଥିତୁ, ସବୁ ଯେଉଁ ରହିଥିଲେ ଶ୍ୱେତ ବର୍ଣ୍ଣର ଘୋଡ଼ା ସବୁ ରହିଥିଲେ, ମହତୀ ରଥ ସିଏ, ମାଧବ ପାଣ୍ଡବ ସବୁ ଶଙ୍ଖନାଦ କଲେ, ଦିବ୍ୟ ଶଙ୍ଖ, ଦିବ୍ୟ ଶଙ୍ଖ, ସେ କୁହାଗଲା ସଘୋଷ ଧାର୍ତ୍ତରେ ଆଷ୍ଟ୍ରାଣା, ସେ ଯେଉଁ ଘୋଷ ନାଦ କଲେ, ଶଙ୍ଖନାଦ କଲେ, ଧୃତରାଷ୍ଟ୍ରଙ୍କ ଯେତେ ପୁତ୍ର ଥିଲେ କ'ଣ ହୃଦୟ ଆଣି ବ୍ୟଧାରୟା, ତାଙ୍କ ହୃଦୟ ବିଦାରଣ ହୋଇଗଲା, ବିଧାରଣ ହେଇଗଲା ମାନେ ଶ୍ରୀଶ୍ରୀମଦ ରାଧାକୃଷ୍ଣ ମହାଦେବ ତାଙ୍କର ଏକ ଦୁଇ ଶବ୍ଦ ହେଇଗଲା ବାହାରି ପଡ଼ିଲା ବିଧାରଣ ହେଇଗଲା ବିଧାରଣ ହେଇଗଲା ତେଣୁ ଅଥ ବ୍ୟବସ୍ଥିତାନ ଦୃଷ୍ଟିଆ ଧାତୁରାଷ୍ଟ୍ରନ କପିଧ୍ୱଜ କପିଧ୍ୱଜ ଶବ୍ଦ ଲାଗିଛି ସେଠି କପିଧ୍ୱଜ ଯେଉଁ ଶଙ୍ଖନାଦ କରୁଥିଲେ ସେ ସମୟରେ କପି ମଧ୍ୟ ନାଦ କଲେ ତାଙ୍କର ହୁଙ୍କାର ଛାଡ଼ିଲେ ଯେଉଁ ହୁଙ୍କାର କଲେ ଶଙ୍ଖନାଦ ସହିତ ସେ ହୁଙ୍କାର କହିକିରି ତାଙ୍କର ହୃଦୟ ସବୁ ଫାଟିଗଲା ହୃଦୟ ସବୁ ଫାଟିଗଲା ଆଉ ରହିଲା ନାହିଁ ହୃଦୟ ଯୁଦ୍ଧ ଆରମ୍ଭ ପୂର୍ବରୁ ସେମାନେ କ'ଣ ତାଙ୍କର ପରାଜୟ ସ୍ୱୀକାର କଲେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କିନ୍ତୁ ସେମାନେ ଯେତେବେଳେ ନାଦ କରୁଥିଲେ ପାଣ୍ଡବମାନଙ୍କର କ'ଣ କିଛି ହେଉଥିଲା ଗୋଟିଏ କଥା କୁହାଯାଏନି ପାଣ୍ଡବମାନେ ଭୟ ଗଲେ ନା ଟିକେ ଶଙ୍କା କରିଗଲେ କିଛି ନା କିଛି ନାହିଁ ତାପରେ କିଛି ତାଙ୍କର ପ୍ରଭାବ ନାହିଁ ଆଉ କ'ଣ କହିବେ ସଞ୍ଜୟ କ'ଣ କହିବେ ଥିଲେ ସିନା ପ୍ରଭାବ କହିବେ ଭକ୍ତର ତ ଭୟ ନାହିଁ ଆଉ ସେ କାହିଁକି କ'ଣ ହେବ ତାଙ୍କର କାହିଁକି କ'ଣ ଅସୁବିଧା ହେବ କିଛି ନାହିଁ ଶଙ୍ଖନାଦ କରିସାରନ୍ତି ଆମେ ଆନନ୍ଦ ଆମନାଦ କରିବା ଏସବୁ ଚିନ୍ତା କରୁଛନ୍ତି ତାଙ୍କ ସରିଗଲା ଫୁଁ ଫୁଁ ହେଇକି ସରିଗଲା ପାହେ କାହିଁରେ କ'ଣ ସବୁ ଇଏ କରିଦେଲେ ସରିଗଲା ପରେ ଭଗବାନ ଆରମ୍ଭ କଲେ ତାଙ୍କ ନଦ ପଞ୍ଚଜନ୍ୟ ଋଷିକେଶ ଦେବଦତ୍ତଙ୍କ ଧନଞ୍ଜୟ ପୌଣ୍ଡରଙ୍ଗ ଧ ମହାଶଖ ଭୀମକର୍ମା ବୃକୋଦର ଏସବୁ ଦିବ୍ୟ ଶଙ୍ଖ ଭଗବାନ ଭକ୍ତଙ୍କ କାହିଁ ଭୟ ହେବ ଭଗବାନ ଭକ୍ତ ଯେଉଁମାନେ ନୁହନ୍ତି ତାଙ୍କର ଭୟ ଆସିବ ସେଥିପାଇଁ ପ୍ରଥମେ ହେଲା ଅଭୟଂ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥା ଏଇ ସନ୍ୟାସ ସନ୍ୟାସ ସେଥିରୁ କେଉଁମାନେ ଯିବେ ଏ ତିନୋଟି ହେଉଛି ତାଙ୍କର ଲକ୍ଷଣ ସନ୍ୟାସ ଅଭୟ ତାଙ୍କର କୌଣସି ପରିସ୍ଥିତିରେ ଅଭୟ ହେବ ଭୟ ରହିବ ନାହିଁ ଯିଏ ଯେତିକି ଭୟ ଶୂନ୍ୟ ସେ ସେତିକି ଭକ୍ତି ମାର୍ଗରେ ଅଗ୍ରସର ହେଇଛି ଯିଏ ଯେତିକି ଭୟଭୀତ ସେ ସେତିକି ଭୟ ଭକ୍ତି ମାର୍ଗରେ ଅଗ୍ରସର ହେଇନାହିଁ ଏଇଟା ବୁଝିବାକୁ ପଡ଼ିବ ଏ ଷ୍ଟାଣ୍ଡାର୍ଡ ଯେମିତି ଇଏ ଟେଷ୍ଟ ଟେଷ୍ଟ ହେଉଛି ନା କେତେ ତୁମର ଭୟ ଅଛି ଯେତିକି ଭୟ ଅଛି ତୁମେ ସେତିକି ରହିଛ ଡାଉନରେ ରହିଛ ସେତିକି ଉଚ୍ଚ ହେଇନ ଯେତିକି ଭୟ ନାହିଁ ଅଭୟ ତୁମେ ସେତିକି ଉନ୍ନତ କରିଛ ଉନ୍ନତି କରିଛ ଅଭୟଂ ଏ ଶ୍ଳୋକ ସପ୍ତମ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ପ୍ରଥମ କୁହାଗଲା ଅଭୟଂ ଆମର ଯେତେବେଳେ ଭୁବନେଶ୍ୱରରେ ଚାଲିଥିଲା ଗୋଟେ ଅସୁବିଧା ହେଇଥିଲା ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ଚାଲିଗଲା ପରେ ଆମର ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେଠିକାର ଦାୟିତ୍ୱ ନେଲେ ଯେଉଁ ତାଙ୍କ ଭିତରେ ଗଣ୍ଡଗୋଳ ଚାଲିଲା ସେତେବେଳେ ସେ କହିଲେ ତୁମେ ଷୋଡ଼ଶ ଅଧ୍ୟାୟ ସବୁଦିନ ପାଠ କରିବ ତେଣୁ ସବୁଦିନ ସରିଲା ପରେ ସନ୍ଧ୍ୟା ଭଗବତ ଗୀତା କ୍ଲାସ୍ ସରିଲା ପରେ ସବୁ ବସିବେ ଆଗରୁ ଯେଉଁଠି ଥିଲା ଆମର କ'ଣ ପ୍ରସାଦ ହଲ୍ ଥିଲା ସେଠି ଯେଉଁ ବସିବେ ସବୁ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ ପାଠ କରିବେ ସମସ୍ତେ ପାଠ କରିବେ ଗୋଟେ ଗୋଟେ ତା'ର ଅର୍ଥ ବି କହିବେ ପାଠ ଚାଲିଛି ତାପରେ କିଛି ଦିନ ଚାଲିଲା ପରେ ବନ୍ଦ ହୋଇଗଲା କିନ୍ତୁ ବର୍ତ୍ତମାନ ମଧ୍ୟ ରହିଛନ୍ତି ଯେଉଁମାନେ ସବୁଦିନ ପାଠ କରୁଛନ୍ତି ଗୁରୁଦେବ କହିଥିଲେ ଗୁରୁଙ୍କର ଇଏ ହେଉଛି ଇଏ ଗୁରୁନିଷ୍ଠତା ଇଏ ହେଉଛି ଗୁରୁନିଷ୍ଠତା ଗୁରୁ କହିଛନ୍ତି ତୁମେ ପାଠ କରିବ ସେ ଶୁଣିଛନ୍ତି ଧରିଲେ ସେଇଟାକୁ ଛାଡ଼ିଲେ ନାହିଁ ସବୁଦିନ ପାଠ ଏ ପର୍ଯ୍ୟନ୍ତ ମଧ୍ୟ ସେ ପାଠ କରୁଛନ୍ତି ଏଇ ହେଉଛି ଏକ ନିଷ୍ଠ ବ୍ୟବସାୟତ୍ମିକା ବୁଦ୍ଧି ଇଏ ପ୍ରଗତିର ହେଉଛି ଉପାୟ ହେଉଛି ଇ ସିକ୍ରେଟ୍ସ ଅଫ୍ ସକ୍ସେସ୍ ଇ ସିକ୍ରେଟ୍ସ ଅଫ୍ ସକ୍ସେସ୍ କେମିତି ଜଣେ ସକ୍ସେସ୍ ପାଇବ ତେଣୁ ଭଗବତ ଗୀତାରେ କୁହାଯାଇଛି ଏ ଅଭୟଂ ସତ୍ୟ ଏଇ ଷୋଡ଼ଶ ଅଧ୍ୟାୟର ଯେଉଁ ରହିଛି ମହାତ୍ମା ଗୀତା ମହାତ୍ମା ରହିଛି ସେ ଗୀତା ମହାତ୍ମାରେ କୁହାଯାଇଛି କ'ଣ ନା ଗୋଟେ ଥର ଗୁଜୁରାଟରେ କରୋନା ଅଛି ନା ନାହିଁ ସେକେଣ୍ଡ ଦେଖ ଗୁଜୁରାଟରେ ତାଙ୍କର ଭୟ ନଥିଲା ବର୍ତ୍ତମାନ କରୋନା ଭୟ ସମସ୍ତଙ୍କ ହେଇଯାଇଛି କିନ୍ତୁ ବର୍ତ୍ତମାନ ତାଙ୍କର ଭୟ ନଥିଲା ଯେଉଁମାନେ ଷୋଡ଼ଶ ଅଧ୍ୟାୟ ପଢ଼ିବେ ସେମାନେ ଭୟ ମୁକ୍ତ ହେଇଯିବେ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ଆମେ କହୁଛେ ଗୋଟେ ରହିଛି ମହାତ୍ମା ରହିଛି ଗୀତା ମହାତ୍ମା ଷୋଡ଼ଶ ଅଧ୍ୟାୟ ସେ ପାଠ କରୁଥିଲେ ଭକ୍ତ ଜଣଙ୍କ ଗୁଜୁରାଟରେ ସ୍ୱରାଷ୍ଟ୍ର ରହିଛି ସ୍ୱରାଷ୍ଟ୍ରରେ ସେ ଭକ୍ତ ଜଣଙ୍କ ଏ ଜଣେ ରାଜା ଥିଲେ ତାଙ୍କ ନାଁ ସବୁ କହିବା ଷୋଡ଼ଶ ଅଧ୍ୟାୟ ସେ ରାଜା ଥିଲେ ଖଡ଼ଗବାହୁ ତାଙ୍କ ନାଁ ହେଉଛି ଖଡ଼ଗବାହୁ ସେ ରହିଥିଲେ ତାଙ୍କ ଜଣେ କିଏ ଥିଲା ହାତୀଟେ ଥିଲା ହାତୀଟା ପାଗଳ ହେଇଗଲା ସ୍ୱରାଷ୍ଟ୍ରନଗର ଖଡ଼ଗବାହୁ ରାଜାଙ୍କର ହରିମର୍ଦ୍ଦନ ହାତୀ ଥିଲା ହାତରେ ନାଁ ଥିଲା ହରିମର୍ଦ୍ଦନ ଭୀମ କାଟିଦେଇଥିଲେ ଯେଉଁ ହାତୀର ନାଁ ଥିଲା କ'ଣ ଅଶ୍ୱତ୍ଥାମା କାଟିଦେଇଥିଲେ ଅଶ୍ୱତ୍ଥାମା ହାତ ସେ କଥା ରହିଛି ତେଣୁ ଇଏ ହାତୀର ନାଁ ଥିଲା ହରିମର୍ଦ୍ଦନ ହରିମର୍ଦ୍ଦନ କହିଲେ ଯେ ଶତ୍ରୁକୁ ମର୍ଦ୍ଦନ କରିଦେବ ହରିମର୍ଦ୍ଦନ ତା ନାଁ ଥିଲା ହରିମର୍ଦ୍ଦନ ଏତେ ଶକ୍ତିଶାଳୀ ଥିଲା ସିଏ ସିଏ ଗୋଟେ ପାଗଳ ହେଇଗଲା ପାଗଳ ହେଇଗଲା ବେଳେ ସେ ଦୌଡ଼ିଲା ଚାରିଆଡ଼େ ବୁଲିଲା ସବୁ ଭୟ କରିକି ଦୌଡ଼ି ପଳେଇଗଲେ ସବୁ କିଏ କେଉଁ ରହିଲେ ନାହିଁ ଯେମିତି ବର୍ତ୍ତମାନ କରୋନା ଭୟ ହେଇଛି ସମସ୍ତଙ୍କର ସମସ୍ତଙ୍କର ଭୟ ରହିଛି କରୋନାର ଭୟ ବର୍ତ୍ତମାନ ଆପ୍ରୋପ୍ରିଏଟ୍ ଏକ୍ଜାମ୍ପଲ୍ ସମସ୍ତଙ୍କର ଭୟ ରହିଛି 300 କୋଟି କେତେ 300-700 କୋଟି ସମସ୍ତଙ୍କର ଭୟ ହେଇଯାଇଛି କେହି ଭୟରୁ ମୁକ୍ତ ହେଇପାରୁନାହାନ୍ତି କିନ୍ତୁ ଇଏ ଯେଉଁ ସବୁ ଭୟ କରି ପଳେଇଗଲେ କିନ୍ତୁ ଇଏ ଜଣକ କ'ଣ ବ୍ରାହ୍ମଣ ଜଣେ ଷୋଡ଼ଶ ଅଧ୍ୟାୟ ପାଠ କରୁଥିଲେ ଷୋଡ଼ଶ ଅଧ୍ୟାୟ ପାଠ କରୁଥିଲେ ସ୍ନାନ କରିବାକୁ ଯାଇଥିଲେ ସେ ପାଖରେ ନଦୀ ଥିଲା ସ୍ନାନ କରିବାକୁ ଯାଇଥିଲେ ସେ ଯେତେବେଳେ ସ୍ନାନ କରି ଆସୁଛନ୍ତି ଷୋଡ଼ଶ ଅଧ୍ୟାୟ ପାଠ କରୁଛନ୍ତି, ପାଠ କଲାବେଳେ ସମସ୍ତେ ଯୋଗ ସବୁ ପଳେଇ ଯାଉଛନ୍ତି, ତାକୁ ଦେଖିଲେ ଆରେ କିଏ ଗଛରେ ଚଢ଼ିଯାଇଛି କିଏ କ'ଣ ହେଇଛି, ଯାହା ବି ହଉ ହାତୀ ଆସୁଛି ହାତୀ ଆସୁଛି, ପଳେଇଯାଅ ପଳେଇଯାଅ, ଜଳ ଜଳ ନଦୀକୁ ପଳେଇଯାଅ, ଯାହା ବି ହଉ ସତର୍କ ହେଇଯାଅ, ଏଇଭଳି ଭାବରେ କହିଲେ, କିନ୍ତୁ ସିଏ କିଛି ଶୁଣୁନାହାନ୍ତି, ସେ ଯାଉଛନ୍ତି, ସେ ଭଗବତ ଗୀତା ପାଠ କରୁଛନ୍ତି, ତାଙ୍କର କ'ଣ ଅସୁବିଧା, ଭୟ ନାହିଁ ଭୟ ନାହିଁ, ହାତୀ ମାଡ଼ି ଆସିଲା, ହାତୀ ଛୁଇଁଦେଲେ ତାହାର କ'ଣ ଯେଉଁ ରହିଛି ରହିଛି ଶୁଣ୍ଢ, ଶୁଣ୍ଢକୁ ଛୁଇଁ ଦେଇକି ଆଉଁସି ଦେଲେ, ଅଭୟଂ ସତ୍ୟ ସଂଶୋଧୀର ଜ୍ଞାନ ଯୋଗ ଅବ୍ୟବସ୍ଥିତ ପାଠ କଲେ, ସେ ସାଇଲେଣ୍ଟ ହେଇଗଲା, ଭୟ ଆରେ କ'ଣ, ସେ ସ୍ତବ୍ଧ ହେଇଗଲା, ସ୍ତବ୍ଧ ହେଇଗଲା, ମତ ହାତୀ ସ୍ତବ୍ଧ ହେଇଗଲା। ତେଣୁ ଷୋଡ଼ଶ ଅଧ୍ୟାୟ ପଢ଼ି ହାତୀକୁ ଛୁଇଁଦେଲେ, ଛୁଇଁଦେଲା ଯେତେବେଳେ ହାତୀ ସ୍ତବ୍ଧ ହେଇଗଲା, ଏ କଥା ଖବର ଚାରିଆଡ଼େ ସ୍ୱରାଷ୍ଟ୍ର ରାସ୍ତା ସାରା ଖବର ଚାଲିଗଲା, ଏଭଳି ଜଣେ ବ୍ରାହ୍ମଣ ଅଛନ୍ତି, କ'ଣ ଗୋଟେ ମନ୍ତ୍ର ପଢ଼ିଲେ ଏ ମତ ହାତୀ ସବୁ ଇଏ ହେଇଗଲା, ସ୍ତବ୍ଧ ହେଇଗଲା, ଏ ରାଜା ବି ଜାଣିଲେ, ତାପରେ ସବୁ ହାତୀକୁ କଣ୍ଟ୍ରୋଲ କରାଗଲା, ସବୁ ହେଲା, ରାଜା ଜାଣିଲେ, ତାଙ୍କୁ ଡାକିଲେ, ତାଙ୍କୁ ପ୍ରଣାମ କରି ପଚାରିଲେ, କ'ଣ ସେ ମନ୍ତ୍ରଟି ମୋତେ କହିବେନି ଟିକେ, କ'ଣ ସେ ମନ୍ତ୍ର, ହାତୀକୁ ସମ୍ବୋଧନ କରିଦେଲେ, ସମ୍ବୋଧନ କରିଦେଲେ, ନା ପଢ଼ୁନାହାନ୍ତି, ଆଉ ଷୋଡ଼ଶ ଅଧ୍ୟାୟ ଭଗବାନ କହିଦେଉ ଖୋଲା ପ୍ରଚାର କରିଦେଇଛନ୍ତି, କାହାକୁ ସିକ୍ରେଟ କିଛି ନାହିଁ, ଅଭୟଂ ସତ୍ୟ ସଂଶୋଧୀର ଜ୍ଞାନ ଯୋଗ ଅବ୍ୟବସ୍ଥିତ ଦାନନ୍ଦମସ୍ତ ଯଜ୍ଞଶ୍ଚ ସ୍ୱଧାୟସ୍ତପାର୍ଜବ ଅହିଂସା ସମତା ଅହିଂସା ତପ, ଏ ଯେଉଁ ରହିଛି ତିନୋଟି ଶ୍ଳୋକରେ, ଇଏ ଦୈବୀ ଗୁଣ, ଚବିଶଟି ଶ୍ଳୋକ ଅଛି ଷୋଳ ଅଧ୍ୟାୟରେ। ତେଣୁ ଇଏ ଶୁଣିକି ରାଜା ସିଏ ମଧ୍ୟ ନିର୍ଭୟ ହେଇଗଲେ, ସିଏ ମଧ୍ୟ ନିର୍ଭୟ ହେଇଗଲେ, ଶ୍ରବଣ କଲେ ସିଏ ମଧ୍ୟ ନିର୍ଭୟ ହେଇଗଲେ, ଏବଂ ସେଇ ଷୋଡ଼ଶ ଅଧ୍ୟାୟ ପାଠ କରି କରି ସିଏ କ'ଣ କଲେ, ପରମଗତି ଭଗବତ ଧାମ ପ୍ରାପ୍ତ ହେଲେ। ଏ ଗୀତାର ମହାତ୍ମ୍ୟ ସବୁ ରହିଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଏମାନେ ସବୁ କ୍ରୋଧରେ କହୁଛନ୍ତି, ଯେ ଅକ୍ରୁର ପୁଣି ଆସିଲା କି, ଆଉ ଗୋଟେ ଶୋକ ରହିଗଲେ, ସମୟ ହେଇଗଲା, ତେଣୁ ନା ପଢ଼ିଦେବା ଖାଲି। 49ରେ କହୁଛନ୍ତି, କିଂ ସାଧୟିଷ୍ୟତି ଅସ୍ମାଭି ଭର୍ତ୍ତୁ ପ୍ରୀତସ୍ୟ ନିଷ୍କୃତିମ୍ ତଥା ସ୍ତ୍ରୀଣାଂ ବଦନ୍ତୀନାମ ଉଦ୍ଧବ ଆଘାତ କୃତାଣିକ। ସେମାନେ କହୁଛନ୍ତି, ସିଏ କ'ଣ ଅକ୍ରୁର ପୁଣି ଆସିଲା କି, ଆମମାନଙ୍କ ମାଂସ ଦେଇ ତାଙ୍କ ସେବାରେ ଅତ୍ୟନ୍ତ ସନ୍ତୁଷ୍ଟ ତାଙ୍କ ପ୍ରଭୁଙ୍କର ପିଣ୍ଡଦାନ କରିବେ, କଂସ ତ ହତ୍ୟା ମୃତ୍ୟୁବରଣ କଲାଣି, ତାଙ୍କୁ ପିଣ୍ଡ ଦେବା ପାଇଁ ନେଲେ କି ଆମ ମାଂସକୁ ନେଇକି ଦେବେ ନା କ'ଣ। ସ୍ତ୍ରୀମାନେ ଯେତେବେଳେ ଏହିପରି ଭାବରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଉଦ୍ଧବ ତାଙ୍କ ପ୍ରାତଃକାଳୀନ କର୍ତ୍ତବ୍ୟ ସମାପନ କରି ଉପସ୍ଥିତ ହେଲେ, ଉଦ୍ଧବ ଶୁଣୁଛନ୍ତି ସେ କଥା, ଉଦ୍ଧବ ଶୁଣୁଛନ୍ତି। ତେଣୁ ଉଦ୍ଧବ ବର୍ତ୍ତମାନ ଯିବେ, ଗୋପୀମାନଙ୍କ ପାଖକୁ ଯିବେ, ଗୋପୀମାନଙ୍କ କଥା ଆସିବ, ଇଏ ଆହୁରି ଆହୁରି କ'ଣ, ଆହୁରି ଉନ୍ନତତର ସ୍ଥିତିର କଥା, ଇଏ ହେଉଛି ବାତ୍ସଲ୍ୟ ଭାବ, ସିଏ ଆସିବ କ'ଣ ମାଧୁର୍ଯ୍ୟ ଭାବ, ଆହୁରି ଉନ୍ନତ ସ୍ଥିତିର କଥା। ଯାହା ହଉ, ଆମର ହେଇଗଲା 46 କମ୍ପ୍ଲିଟ୍ କମ୍ପ୍ଲିଟ୍ ହେଇଗଲା, କାଲି 47 ଅଧ୍ୟାୟ ପାଠ କରିବା, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭାଗ କି ଦାୟୀ ଗୌର ପ୍ରମାନନ୍ଦେ।